ॐ नमो भगवते वासुदेवाय। श्रीमद्भागवतं दशमस्कन्ध 65 अध्याय श्लोक 7। कचिन्नो बान्धवा राम कचिन्नो बान्धवा राम सर्वे कुशलमासते सर्वे कुशलमासते क्वचित् स्मरथ नो राम क्वचित् स्मरथ नो राम जूयं दारसुतान्वितः जूयं दारसुतान्वितः कचिन्नो बान्धवा राम सर्वे कुशलमासते क्वचित् स्मरथ नो राम जूयं दारसुतान्वितः। कचिन्नो बान्धवा राम सर्वे कुशलमासते अजि स्मरथ नो राम सर्वे कुशलमासते काजि स्मरतो नो राम जूयं दारसुतान्वितः काचिन्नो बान्धवा राम सर्वे कुशलमासते क्वचित् स्मरतो नो राम जूयं दारसुतान्वितः क्वचिन्नो बान्धवा राम सर्वे कुशलमासते क्वचित् स्मरतो नो राम जूयं दारसुतान्वितः कचिन्नो बान्धवा राम सर्वे कुशलमासते क्वचित् स्मरथ नो राम जूयं दारसुतान्वितः। श्लोकानुवाद। गोपगण कहिले हे राम आममानकर समस्त आत्मशोधन कुशल अत्यंत तुम्हेंने तुम्हानक पत्नी और पुत्र और पौत्र मानक सहित एवं मध्य कौन आममान को स्मरण कर। हरे कृष्ण अभस्त भक्त सजान बंद मातृबंद आपण मानक आमर भागवत कथा स्वागत जना जाऊँ। तेणु ये 65 अध्याय 34 श्लोक भगवान बलराम कर वृंदावन यात्रा विषय वर्णना करा जाऊँ। प्रथम रु 8 श्लोक पर्यंत भगवान सहित जो मैंने मिशंती बलराम को किभली भाव स्वागत जना जाऊँ से विषय कह 9-16 ये 8 श्लोक गोपी मान सहित बलराम मिशे ये सब कथा वर्णना करा जीव। तेणु आम गत काली 3 श्लोक आलोचना करें 4-6 विशेष भाव गोप वृंधा प्रथमे भगवान सहित बलराम सहित जशोदा एवं नंद महाराज मिशी ये सब कथा 1 नंबर एवं 2 नंबर 3 नंबर श्लोक कहुई 4 अन्य गोपवृद्ध मैंने सब भगवान सहित मिशित आम गत काली आलोचना करें भाव जथा वयो जथा सख्यं जथा संबदमात्मन वयस अनुसार भगवान सहित संबंध अनुसार से सब मिशी भगवान सहित समुपेतिया अथ गोपालान हास्य हस्ता ग्रहादेवी गोपाल मैंने भगवान सहित मिसिकी भावर आदान प्रदान होता विश्रांत सुखम आसन प्रचु पर्चुपागता भगवान जो विश्राम ने से समय एम सब एक पचारुले पृष्ठा स्थानमय स्वेशु प्रेम गदगदा गिरा कृष्णे कमलपत्राख्ये सन्यस्था खीलराधस प्रेम कथा से पार ना बहुत दिन पर बलराम एवं कृष्ण को स्मरण कर गदगद वचन हो जाऊँगी कथा कही पार ना ଅତି ଆନନ୍ଦରେ ବଳରାମଙ୍କ ସହିତ ଦେଖା କରିଥିବାରୁ ବହୁତ ଆନନ୍ଦରେ ଗଦଗଦ ହୋଇକି କଥା କହୁଛନ୍ତି। ଏବଂ ଏମାନେ ବିଶେଷ ଭାବରେ କିଏ ନା ଯେଉଁମାନେ କୃଷ୍ଣ କମଳ ପତ୍ରାକ୍ଷେ, କୃଷ୍ଣ ଯିଏକି ବହୁତ ସୁନ୍ଦର, ତାଙ୍କ ପ୍ରତି ସନ୍ୟସ୍ତା କ୍ଷୀଳରାଦଶ। ସିଏ ଚାଲିଯିବା ପରେ ଏମାନେ ଆଉ ସବୁ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଯାହା କାର୍ଯ୍ୟ କରୁଥିଲେ ଏ ଯେଉଁ ଆସିବା ପର୍ଯ୍ୟନ୍ତ, ଯେଉଁ ରହିଛନ୍ତି ଉଦ୍ଧବ, ଉଦ୍ଧବ ଆସିବା ପର୍ଯ୍ୟନ୍ତ କିଛି କାର୍ଯ୍ୟ ସେମାନେ କରୁଥିଲେ। ଉଦ୍ଧବ ଯଦି ଚାଲିଗଲେ ତାଙ୍କର ଆଉ ଆଶା ରହିଲା ନାହିଁ, ସେ ଆଉ କୃଷ୍ଣ ଆସିବେ ବୋଲି କୌଣସି ଆଶା ରହିଲା ନାହିଁ। ସବୁ ଅଖିଳ ରାଦଶ ସନ୍ୟସ୍ତ ସବୁ କିଛି ତ୍ୟାଗ କରିଦେଲେ, ସବୁ କାର୍ଯ୍ୟ ସବୁ ତ୍ୟାଗ କରିଦେଲେ। ଭଗବାନ ତାଙ୍କ ପ୍ରାଣ ମଦଗତ ପ୍ରାଣ ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ତସ୍ମା ନିତ୍ୟ ତୁଷ୍ୟନ୍ତି ଚ ରମନ୍ତି ଚ। ତାଙ୍କ ହୃଦୟରେ ଭଗବାନ ରହିଛନ୍ତି ଏବଂ ଭଗବାନ ପାଇଁ ସେ ପ୍ରାଣ ତ୍ୟାଗ କରିଦେବେ। ତେଣୁ ଏହିଭଳି ଭାବରେ ସେମାନେ ତାଙ୍କ ଭିତରେ ଯେତେବେଳେ ମିଳିତ ହୁଅନ୍ତି ଭଗବାନଙ୍କ ବିଷୟରେ ଆଲୋଚନା କରନ୍ତି। କିନ୍ତୁ ଏଇ ଗୋପୀମାନେ ଗୋପମାନେ ଏଇ ଭଗବାନ ବିଷୟରେ ଆଲୋଚନା କରିକି ତାଙ୍କର ଜୀବନ ବିତାଉଛନ୍ତି, ସବୁକିଛି ଅନ୍ୟ କିଛି କାର୍ଯ୍ୟ ତ୍ୟାଗ କରିଦେଇଛନ୍ତି, ଖାଇବା ପିଇବା ଇତ୍ୟାଦି ମଧ୍ୟ ଅକ୍ଷୁଳ ରାଦଶ ସବୁକିଛି ତ୍ୟାଗ କରିଦେଇଛନ୍ତି। ଆଜି ଯେତେବେଳେ ବଳରାମଙ୍କୁ ଦେଖୁଛନ୍ତି ଏଇ ଶ୍ଳୋକରେ ସେଇଟା କୁହାଯାଉଛି, କଚିନ୍ନ ବାନ୍ଧବା ରାମ, ବଳରାମଙ୍କୁ ରାମ ବୋଲି ସମ୍ବୋଧନ କରୁଛନ୍ତି। ଏ ରାମ ସମ୍ବୋଧନରେ ଏତେ ଆନନ୍ଦ ସେମାନେ ପାଉଛନ୍ତି। ଦୁଇଥର ଏ ରାମ ଶବ୍ଦ ବ୍ୟବହାର କରାଯାଇଛି, ଦୁଇଥର ରାମ ଶବ୍ଦ ବ୍ୟବହାର କରାଯାଇଛି। ଦୁଇଥର ଗୋଟେ ଗୋଟେ ବାକ୍ୟରେ ଯଦି ଦୁଇଥର ଗୋଟେ ଶବ୍ଦ ଲାଗିଲା ସେଇଟା ଗୋଟେ ବ୍ୟାକରଣଗତ ତ୍ରୁଟି ହେବ, କିନ୍ତୁ ଇଏ ଯେଉଁ ଆନନ୍ଦ ରହିଛି ଭଗବାନ ରାମଙ୍କ ନାମରେ ଯେଉଁ ଆନନ୍ଦ ରହିଛି, ସେ ଆନନ୍ଦରୁ ସେମାନେ ବନ୍ଦ କରିପାରୁନାହାନ୍ତି। ଦୁଇଥର ରାମ ଶବ୍ଦ ବ୍ୟବହାର କରିଛନ୍ତି, କ'ଣ ରମଣ ସୁହୃଦମାନଙ୍କୁ ରମଣ ପ୍ରଦାନ କରିବାରୁ ତାଙ୍କ ନାମ ହେବ ରାମ। ଗର୍ଗାଚାର୍ଯ୍ୟ ଯେତେବେଳେ ଭଗବାନ ରାମକରଣ କରୁଥିଲେ ବଳରାମଙ୍କର ତିନୋଟି ରାମ ନାମ ଦେଇଥିଲେ। ପ୍ରଥମେ କହିଲେ ଇଏ ହେଉଛନ୍ତି କ'ଣ ନା, ଇଏ ହେଉଛନ୍ତି ରମୟନ ସୁହୃଦ ଗୁଣେଇ, ଏତେ ତାଙ୍କର ଭଲ ଗୁଣ ରହିଛି ରମୟନ, ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ, ସେଥିପାଇଁ ଆଖ୍ୟା ସହିତ ଇତି ରାମ, ତେଣୁ ତାଙ୍କର ନାମ ହେବ ରାମ। କାରଣ ତାଙ୍କର ସୁହୃଦମାନଙ୍କୁ ସେ ବହୁତ ଆନନ୍ଦ ପ୍ରଦାନ କରିବ, ଆଖ୍ୟା ସହିତ ରମାୟଣ ସୁହୃଦ ଗୁଣେଇ, ତାଙ୍କର ଯେଉଁ ନିଜ ଜନମାନଙ୍କୁ ସେ ଏଭଳି ଭାବରେ ଆନନ୍ଦ ପ୍ରଦାନ କରିବେ, ତେଣୁ ତାଙ୍କର ନାମ ହେବ ରାମ, ଆଖ୍ୟା ସହିତ ଇତି ରାମ ରମାୟଣ ସୁହୃଦ ଗୁଣେଇ, ଏଭଳି ଭାବରେ ତାଙ୍କର ସବୁ ଆନନ୍ଦ ପ୍ରଦାନ କରିବେ, ତେଣୁ ତାଙ୍କର ନାମ ହେବ ରାମ ରାମ କହିଲେ ସେମାନେ ଆନନ୍ଦ ପ୍ରାପ୍ତ ହେବେ, ସେ ନାମରେ ସେ ଆନନ୍ଦ ରହିଛି ରାମ। ଏବଂ ବଳାଧିକ୍ୟା ବଳ ବିଭୁ, ଏତେ ତାଙ୍କର ବଳ ରହିଛି, ଭୌତିକ ବଳ ଏବଂ ଚିତ୍ ବଳ ଦୁଇଟି ଯାକ ବଳ ରହିଛି, ଅଧିକ ରହିଛି, ସେଥିପାଇଁ ତାଙ୍କ ବଳ ନାମ ହେବ। ଏବଂ ଯଦିଓ ସିଏ ତାଙ୍କର ଗୋଟିଏ ନାମ ହେବ ସଂକର୍ଷଣ, କିନ୍ତୁ ସିଏ ସଂକର୍ଷଣ ନାମ ପ୍ରକୃତର ଅର୍ଥ ହେଉଛି କ'ଣ ନା, ସେ ଦେବକୀଙ୍କ ଗର୍ଭରୁ ରୋହିଣୀଙ୍କ ଗର୍ଭରେ ସ୍ଥାପନ ହୋଇଥିଲେ, ଆକର୍ଷିତ ହୋଇକରି ସ୍ଥାପନ ହୋଇଥିଲେ, ସେଥିପାଇଁ ତାଙ୍କ ନାମ ହେବ ସଂକର୍ଷଣ। ଏଇଟା ଭଗବାନ ଯେତେବେଳେ ନାମକରଣ କରୁଛନ୍ତି ବଳରାମଙ୍କ ସେତେବେଳେ ସେ କହୁଛନ୍ତି ଚିତ୍ ଜଗତରେ ଗୋଲୋକ ଧାମରେ। କିନ୍ତୁ ଗର୍ଗାଚାର୍ଯ୍ୟ ଯେତେବେଳେ ଭଗବାନ ନାମକରଣ କଲେ ସେତେବେଳେ ସେ କହିଲେ ନା ଏକଥା, ସେ କହିଲେ ଯଦୁ ନାମ ଅପୃଥକ ଭାବାତ୍ ସଂକର୍ଷଣ ଇତି ଉତ୍ସ ତାଙ୍କୁ କୁହାଯିବ, ସଂକର୍ଷଣ କୁହାଯିବ କାହିଁକିନା ଯଦୁମାନଙ୍କ ଭିତରେ ସେ ଭେଦକୁ ଦୂର କରିଦେବେ। ତେଣୁ ଏ ରାମ ଶବ୍ଦରେ ଆନନ୍ଦ ରମାୟଣ ସୁତ ଗୁଣେଇ ସବୁ ତାଙ୍କର ନିଜ ଜନକୁ ଏତେ ତାଙ୍କର ଭଲ ଗୁଣ ସବୁ ରହିଛି, ସେ ଆନନ୍ଦ ପ୍ରଦାନ କରିବେ, ଆନନ୍ଦ ପ୍ରଦାନ କରିବେ, ସେଥିପାଇଁ ରାମ ଶବ୍ଦ ବ୍ୟବହାର କରାଯାଇଛି, ଦୁଇଥର କୁହାଯାଇଛି। ତେଣୁ କହୁଛନ୍ତି ରାମ କଚିତ୍ ନୋ ବାନ୍ଧବା, ନୋ କହିଲେ ଆମର, ନୋ କହିଲେ ଆମର ବାନ୍ଧବା, ଏମାନେ ସବୁ ବନ୍ଧୁ ବନ୍ଧୁ ବାନ୍ଧବ ସବୁ ରହିଛନ୍ତି, ତାଙ୍କର ସମ୍ବନ୍ଧ ରହିଛି, ଏମାନେ ସବୁ ଯଦୁକୁଳରେ ଆସୁଛନ୍ତି, ଯଦୁବଂଶରେ ଏତେ ରହିଛି ତାଙ୍କର ଅନେକ ଜନ୍ମ ପରେ ସବୁ ଏମାନେ ଅନେକ ବଂଶ ବିତିଯାଇଛି। ତେଣୁ ଦେବମିଢ ଯେଉଁ ରହିଛନ୍ତି ଦେବମିଢ ଯଦୁବଂଶରେ ଆସୁଛନ୍ତି, ଦେବମିଢଙ୍କର ପୁତ୍ର ହେଉଛନ୍ତି ଦୁଇ ପୁତ୍ର, ଯେଉଁ ରହିଛନ୍ତି କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ଆସୁଛନ୍ତି ସୁରସେନ ଏବଂ ବୈଶ୍ୟ ପତ୍ନୀଙ୍କ ଗର୍ଭରୁ ଆସୁଛନ୍ତି ପର୍ଜନ୍ୟ। ଅର୍ଜୁନଙ୍କର ପୁତ୍ର ହେଉଛନ୍ତି ଇଏ ଆମର ନନ୍ଦ ମହାରାଜ, ନନ୍ଦ ମହାରାଜ ଅନ୍ୟମାନେ ତାଙ୍କର ଭାଇମାନେ ଅର୍ଜୁନଙ୍କର ପୁତ୍ର, ଏବଂ ସୁରସେନଙ୍କ ପୁତ୍ର ବସୁଦେବ ଏବଂ ତାଙ୍କର ଭାଇ ଭଉଣୀମାନେ ବସୁଦେବ ସୁରସେନଙ୍କ ପୁତ୍ର। ତେଣୁ ତାଙ୍କର ଅଜା ଜଣେ ହେବେ, ଅଜା ଜଣେ, ବାପା ଅଲଗା ହେଲେ ମଧ୍ୟ ଅଜା ଜଣେ। ତେଣୁ ଏହିଭଳି ଭାବରେ ତାଙ୍କ ସମ୍ବନ୍ଧ ରହି ଯଦୁକୂଳରେ ସବୁ ଆସୁଛନ୍ତି। ତେଣୁ ସେଠି ସେ କଥା କଚିନ୍ନ ବାନ୍ଧବା ଆମର ବାନ୍ଧବମାନେ ରାମ ସର୍ବେ କୁଶଳ ମା ସତେ, ସମସ୍ତେ କୁଶଳରେ ତ ଅଛନ୍ତି, ତ କୁଶଳ କ'ଣ ତାଙ୍କର କ'ଣ ଅକୁଶଳ ରହିବ, ଭଗବାନ ସିଏ ଭଗବାନଙ୍କର ନିଜ ଜନ, ତାଙ୍କର କେଉଁଠୁ ଅକୁଶଳ ଆସିବ। ଅକୁଶଳ କେତେବେଳେ ଆସୁଛି ନା ଯେତେବେଳେ ଆମେ ଭଗବାନ ଠାରୁ ଦୂରେଇ ଯାଉଛେ, ଭଗବାନ ଠାରୁ ପୃଥକ ହେଇଯାଉଛେ, ସେହି ସମୟରେ ବିଭିନ୍ନ ପ୍ରକାର କ'ଣ ଦୁର୍ଭାଗ୍ୟ ଆସି ପହଞ୍ଚୁଛି। ଭଗବାନ ସହିତ ଯେଉଁମାନେ ଯୁକ୍ତ ହେଇକି ରହିଛନ୍ତି ତାଙ୍କର କେଉଁଠୁ ଅକୁଶଳ ଆସିବ। କିନ୍ତୁ ଏ ସାଧାରଣ ଭାବରେ ପ୍ରଶ୍ନଟି ପଚାରୁଛନ୍ତି, ସର୍ବେ କୁଶଳ ମା ସତେ, ସମସ୍ତେ କୁଶଳରେ ଅଛନ୍ତି, କୌଣସି ଅକୁଶଳ ସେ ଜାଣିନାହାନ୍ତି, ଆ ଭିତରେ କିଛି କୌଶଳ ଆନନ୍ଦ ସେମାନେ ରହିଛି, ଭଗବାନ କୃଷ୍ଣ ବଳରାମ ତାଙ୍କ ପାଖରେ ରହିଛନ୍ତି, ତାଙ୍କର ଆଉ କେଉଁ ଅକୁଶଳ ଆସିବ, ଭଗବାନଙ୍କ ସହିତ ରହିଛନ୍ତି, ସେଠି ଆନନ୍ଦ ଘନ, ଆନନ୍ଦ ପ୍ରାପ୍ତ ହେଉଛନ୍ତି, ପ୍ରତିଦିନ ଆନନ୍ଦ ବଢ଼ି ବଢ଼ିକା ଯାଉଛି। ଆଜି ଯେତିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଆସନ୍ତାକାଲି ସେଇଟା ଆହୁରି ବଢ଼ିଯିବ, ତା'ପର ଦିନ ଆହୁରି ବଢ଼ିଯିବ, ଏଇ ଅନଲିମିଟେଡ୍ ଆନନ୍ଦ ରହିଛି। କୃଷ୍ଣ ବଳରାମ ସେଠି ରହିଛନ୍ତି ନିଜ ଜନମାନଙ୍କ ସହିତ, ବହୁତ ବର୍ଷ କାଳ ସେ ଦୂରେଇ ଗଲେ, ଏଗାର ବର୍ଷ କାଳ ଦୂରେଇ ଗଲେ, ଏଗାର ବର୍ଷ କାଳ ଦୂରେଇ ଗଲେ, ତାପରେ ବସୁଦେବ ଦେବକୀ ଏବଂ ଅନ୍ୟ ଯାଦବମାନଙ୍କ ସହିତ ଭଗବାନ କୃଷ୍ଣ ବଳରାମଙ୍କର ମିଳନ ହେଲା। ତେଣୁ ଏ ମିଳନରେ ତାଙ୍କର ଆନନ୍ଦ ବଢ଼ି ବଢ଼ିକା ଯାଉଛି। ଯେଉଁ ବିଚ୍ଛେଦ ପରେ ମିଳନ ହେଲା, ଏଗାର ବର୍ଷ କାଳ ଯେଉଁ ବୃନ୍ଦାବନ ରହିଥିଲେ କୃଷ୍ଣ ଏବଂ ବଳରାମ, ସେମାନେ ତାଙ୍କ ବିରହରେ ରହିଥିଲେ, କୃଷ୍ଣ ବଳରାମଙ୍କର ଖବର ସବୁ ପାଉଥିଲେ, ଖବର ପାଉଥିଲେ, ତେଣୁ ସିଏ ବସୁଦେବ ପଠାଇଥିଲେ ଗର୍ଗାଚାର୍ଯ୍ୟଙ୍କୁ ତାଙ୍କ ପୁତ୍ରଙ୍କ ନାମକରଣ କରିବା ପାଇଁ। ଯେତେବେଳେ ଭଗବାନଙ୍କ ତିନି ମାସ ହେଇଥିଲା, ତିନି ମାସ ଯେତେବେଳେ ହେଇଥିଲା ତାଙ୍କ ନାମକରଣ କରିବା ପାଇଁ ପଠାଇଥିଲେ। ଏ ଭଗବାନଙ୍କର ସେ ନାମକରଣ ଦଶମ ସ୍କନ୍ଧ ଅଷ୍ଟମ ମଧ୍ୟରେ ବର୍ଣ୍ଣନା କରାଯାଇଛି, ଗର୍ଗାଚାର୍ଯ୍ୟ ଆସିଥିଲେ। ତେଣୁ ଯେତେବେଳେ ଭଗବାନ ଯେତେବେଳେ ଆବିର୍ଭାବ, ଭଗବାନ କହିଲେ କୃଷ୍ଣଙ୍କୁ, ଯେତେବେଳେ ସେ ବସୁଦେବ ନେଇକି ଛାଡ଼ିକିରି ଆସିଲେ, ବସୁଦେବ ନେଇକି ଛାଡ଼ିକିରି ଆସିଲେ, କିନ୍ତୁ ଏଭଳି ଭାବରେ କହିଲେ, ତାଙ୍କର ଭୟ ରହୁଛି କାଳେ କିଏ ଜାଣିଥିବ, କି କାଳେ କିଏ ଜାଣିଯିବ, ଏଇଭଳି ଭାବରେ ତାଙ୍କର ସନ୍ଦିଗ୍ଧ ଚିତ୍ତ ଥିଲା ତାଙ୍କର ବସୁଦେବଙ୍କର। ତେଣୁ ଭଗବାନଙ୍କର ଆବିର୍ଭାବ ପରେ ଯେତେବେଳେ ନନ୍ଦ ମହାରାଜ ଯାଇଥିଲେ ମଥୁରାକୁ ଟିକସ ଦେବା ପାଇଁ, ଟ୍ୟାକ୍ସ ଦେବା ପାଇଁ, ଟ୍ୟାକ୍ସ ଦେବା ପାଇଁ ଯେତେବେଳେ ଟ୍ୟାକ୍ସ ଦେଇକି ଆସିଲେ, ସେହି ସମୟରେ ସେ ଯେଉଁଠି ରହିଥିଲେ କ୍ୟାମ୍ପ ପକାଇ ରହିଥିଲେ, ସେଇଠି ଯାଇକି ବସୁଦେବ ତାଙ୍କ ସହିତ ମିଶିଲେ, ସନ୍ଧ୍ୟାବେଳେ ମିଶିଲେ। କାରଣ ସେ ଜାଣିବା ପାଇଁ ଚାହୁଁଥିଲେ ଯେ ତାଙ୍କର ପୁତ୍ର କୃଷ୍ଣଙ୍କ ବିଷୟରେ ସିଏ ନନ୍ଦ ମହାରାଜ ଜାଣିପାରୁଛନ୍ତି କି, ମୁଁ ତାଙ୍କୁ ଛାଡ଼ିକି ଆସି ବୋଲି, ତାଙ୍କର କନ୍ୟାକୁ ଆଣିକି ଆସି, ଏ କଥା କେହି ଜାଣିନାହାନ୍ତି, ଭଗବାନଙ୍କ ଏଭଳି ଭାବରେ ବ୍ୟବସ୍ଥା କେହି ଜାଣିପାରିନାହାନ୍ତି। ନନ୍ଦ ମହାରାଜ ଯଶୋଦା ଆମେ ସେଇଟା କୁହାଯାଇଛି, ସେଇଟା ଯେତେବେଳେ ବର୍ଣ୍ଣନା କରାଯାଇଛି ଆ ପୂର୍ବରୁ, ଯେତେବେଳେ ଭଗବାନଙ୍କୁ ଆଣିକି ଆସୁଥିଲେ ମଥୁରାରେ, ସମସ୍ତେ କୁକୁର ବିରାଟ ପର୍ଯ୍ୟନ୍ତ ସମସ୍ତେ ନିଦ୍ରାଭିଭୂତ ହୋଇଯାଇଥିଲେ, ଯୋଗମାୟା ବା ବହିରଙ୍ଗ ମାୟା ଦ୍ୱାରା ସମସ୍ତେ ନିଦ୍ରାଭିଭୂତ ହୋଇଯାଇଥିଲେ। ନିଦ୍ରାଦେବୀ ଆମର ଜଗନ୍ନାଥ ମନ୍ଦିରରେ ଯେତେବେଳେ ଜଗନ୍ନାଥଙ୍କୁ ଶୟନ ଦିଆଯାଏ, ନିଦ୍ରାଦେବୀଙ୍କୁ ଆହ୍ୱାନ କରାଯାଏ, ଏ ପହୁଡ଼ ଦିଆଯାଏ, ପହୁଡ଼ ପହୁଡ଼ ସେଇଟା କୁହାଯାଏ, ପହୁଡ଼ ଦିଆଯାଏ ଭଗବାନଙ୍କୁ, ତାଙ୍କୁ ନିଦ୍ରା ଦେବା ପାଇଁ ନିଦ୍ରାଦେବୀ ଆସିକରି ଭଗବାନ ନିଦ୍ରା ପ୍ରଦାନ କରନ୍ତି। ତେଣୁ ନିଦ୍ରାଦେବୀ ରହିଛନ୍ତି, ନିଦ୍ରାର ଗୋଟିଏ ତାଙ୍କର ନିଦ୍ରା ଉପରେ ତାଙ୍କ କଣ୍ଟ୍ରୋଲର ଜଣେ ରହିଛନ୍ତି ଦେବୀ, ନିଦ୍ରାଦେବୀ। ତେଣୁ ଆମେ ଯେଉଁ ନିଦ୍ରା ଯାଉଛେ, ସେ ନିଦ୍ରାଦେବୀଙ୍କର କରିବାରୁ ସେ ତାଙ୍କର ମାନେ ତାଙ୍କର ପ୍ରଭାବରେ ଆମେ ନିଦ୍ରା ଯାଉଛେ। କେତେଜଣ ବ୍ୟକ୍ତି ଅଛନ୍ତି ସେମାନେ ନିଦ୍ରା ଯାଇପାରୁନାହାନ୍ତି, ନିଦ୍ରା ଯାଇପାରୁନାହାନ୍ତି, ସେଇଟା କୁହାଯାଏ ଇନ୍ସୋମ୍ନିଆ, ଏଇଟା ଗୋଟେ ଡିଜିଜ୍, ଗୋଟେ ରୋଗ ଇନ୍ସୋମ୍ନିଆ। ପାଶ୍ଚାତ୍ୟ ଜଗତର ଲୋକମାନେ ପ୍ରାୟ ଶୋଇପାରନ୍ତି ନାହିଁ, ସେଠି ଏଭଳି ଭାବରେ ସେମାନେ ରହିଛନ୍ତି, ପିଲ୍ ସ୍ଲିପିଂ ପିଲ୍ ନ ନେଇକି ଶୋଇପାରନ୍ତି ନାହିଁ ସେମାନେ। ଏହି ପ୍ରସଙ୍ଗରେ ଶ୍ରୀ ଶ୍ରୀମନ୍ତ ଗୌରଗୋବିନ୍ଦ ସ୍ୱାମୀ ମହାରାଜ ଗୋଟେ କଥା କହନ୍ତି, ଜଣେ ବ୍ୟକ୍ତି ଥିଲେ, ସିଏ ରାତିରେ ଶୋଇପାରୁନଥିଲେ, ଶୋଇପାରୁନଥିଲେ ଆଉ ବହୁତ ପ୍ରକାର ଔଷଧ ଖାଇକରି ମଧ୍ୟ ଶୋଇପାରୁନଥିଲେ। ତେଣୁ ସେ ବହୁତ ପ୍ରକାର ଔଷଧ ଯେତେବେଳେ ଫେଲ୍ ହେଲା ପରେ ସେ ଜଣେ ସାଧୁଙ୍କ ପାଖକୁ ଆସିଲେ, ତାଙ୍କୁ କହିଲେ ମହାରାଜ ମୁଁ ଏହିଭଳି ଭାବରେ ଶୋଇପାରୁନାହିଁ, ମୋତେ ଟିକିଏ କ'ଣ ଔଷଧ ଦିଅନ୍ତୁ, ଜଡ଼ିବୁଟି ଟିକିଏ ଦିଅନ୍ତୁ। ଅଧିକାଂଶ ଲୋକମାନେ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଭାବନ୍ତି କ'ଣ ନା ଭୌତିକ ଜଗତରେ ସେମାନେ ଆନନ୍ଦରେ ରହିବେ, ଆମେ କିଛି ତାକୁ ଜଡ଼ିବୁଟି ଦେଇଦେବା, ସେଇଟା ଖାଇକରି ବା ସେଇଟା ସେବନ କରିକି ସେମାନେ ଆନନ୍ଦରେ ରହିବେ, ଭୌତିକ ଜଗତରେ ଭୌତିକ କାର୍ଯ୍ୟରେ ଲିପ୍ତ ରହିକରି ଆନନ୍ଦରେ ରହିବେ, ଏଇଭଳି ଭାବରେ ସେମାନେ ଭାବନ୍ତି। ଯାହା ହଉ, ଏଇ ଯେଉଁ ରହିଛନ୍ତି, ତେଣୁ ସାଧୁ ମହାରାଜ କହିଲେ ତୁମେ ଆସ, ଆମର କଥା ହେଉଛି ସନ୍ଧ୍ୟାବେଳେ ଭଗବତ ଗୀତା ଭାଗବତ ସବୁ ହେଉଛି, ତୁମେ ଆସ ସେଇଠି ମୁଁ ତୁମକୁ ଔଷଧ ଦେବି। ତେଣୁ ସେ ଆସିଲେ, ଗୁରୁ ମହାରାଜ ତାଙ୍କର କଥା କହୁଛନ୍ତି, ସେ ଶୁଣିଲେ କଥା ହେଲେ ତାଙ୍କ ନିଦ ହେଇଗଲା, ନିଦ ହେଇଗଲା, ଏମିତିକି ତାଙ୍କର କଥା ସରିଲା, ସବୁ କଥା ସରିଲା ପରେ ଘରେ ଯିବା ପାଇଁ ସବୁ ବସିଲେ, କିନ୍ତୁ ତାଙ୍କ ନିଦ ଛାଡ଼ ଭାଙ୍ଗୁ ନାହିଁ, ଏଇଭଳି ଭାବରେ ଶୋଇ ଶୋଇଛନ୍ତି, ସେ ଅନେକ ଦିନ କାଳ ଶୋଇପାରିନଥିଲେ। ତେଣୁ ଧନ୍ୟ ଶିଷ୍ୟମାନେ ଚାହିଁଲେ ତାଙ୍କୁ ଉଠାଇ ଦେବା ପାଇଁ, କିନ୍ତୁ ଗୁରୁଦେବ କହିଲେ ନା ତାଙ୍କୁ ଉଠା ନା, ତାଙ୍କୁ ଔଷଧ ଦିଆଯାଇ, ସେ ଔଷଧ ପାଇଛନ୍ତି ବର୍ତ୍ତମାନ। ହଁ, ତେଣୁ ସିଏ ଏଇଭଳି ଭାବରେ ବ୍ୟବସ୍ଥା ହେଲା, ରାତି ପାହିଗଲା, ସକାଳ ହେଲା, ସୂର୍ଯ୍ୟ କିରଣ ଯେତେବେଳେ ପଡ଼ିଲା ତାଙ୍କ ନିଦ ଭାଙ୍ଗିଲା। ତେଣୁ ସେ କହୁଛନ୍ତି ଗୁରୁଦେବ, ଗୁରୁଦେବ କି ଔଷଧ ଦେଲେ, ମୁଁ ଆଉ ବହୁତ ଦିନ ପର୍ଯ୍ୟନ୍ତ ନିଦ୍ରା ପ୍ରାପ୍ତ ହୋଇପାରୁନଥିଲି। ହଁ, ଏଇଭଳି ଭାବରେ କଥା ସବୁ ରହିଛି ଭଗବାନ କଥାରେ। ନିଦ୍ରା ଦେବୀ, ନିଦ୍ରା ଦେବୀ ଅଛନ୍ତି, ଆମ ଭାଗବତ ମେକାସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପିଙ୍ଗଳା, ପିଙ୍ଗଳା ବେଶ୍ୟା, ଇଏ ଜଣେ ଗୁରୁ, ପିଙ୍ଗଳା ବେଶ୍ୟା ଭଗବାନଙ୍କର ଗୁରୁ, ଭଗବାନ ଦତ୍ତାତ୍ରେୟଙ୍କର ଚବିଶ ଗୁରୁ ଥିଲେ, ତାଙ୍କ ଭିତରେ ଇଏ ଜଣେ ବେଶ୍ୟା, ପିଙ୍ଗଳା ବେଶ୍ୟା ଜଣେ ଗୁରୁ, ଏକାଦଶକନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ବେଶ୍ୟା ଜଣଙ୍କ ରାତିରେ ଶୋଇପାରୁନଥିଲେ, ଚାହୁଁଥିଲେ କେମିତି ଜଣେ ତାଙ୍କର ଆସିବେ, ତାଙ୍କର ଜଣେ ବ୍ୟକ୍ତି ଆସିବେ ଯିଏ ତାଙ୍କୁ ମୂଲ୍ୟ ପ୍ରଦାନ କରିବେ, ତାଙ୍କୁ ଧନ ପ୍ରଦାନ କରିବେ, ତାଙ୍କ ସଙ୍ଗ କରିବେ, ଏଇସବୁ କଥା ଚିନ୍ତା କରୁଥିଲେ। ବେଶ୍ୟା ବୃତ୍ତି ସହିତ ତୁଳନା କରି ରଘୁନାଥ ଦାସ ଯେଉଁ ସିଂହଦ୍ୱାର ରହିକରି ଭିକ୍ଷା କରୁଥିଲେ, ମହାପ୍ରଭୁ କହିଲେ ଏଇଟା ବେଶ୍ୟା ବୃତ୍ତି। ତେଣୁ ଏଇଭଳି ଭାବରେ ବେଶ୍ୟା ଜଣଙ୍କ ଏଇଭଳି ଭାବରେ ବହୁତ ରାତି ହୋଇଗଲା, କେହି ବ୍ୟକ୍ତି ତାଙ୍କୁ ପଚାରିଲେ ନାହିଁ କି ଆସିଲେ ନାହିଁ। ତେଣୁ ଏଇଭଳି ଭାବରେ ଚିନ୍ତା କରୁଥିଲା ବେଳେ ତାଙ୍କର ସୌଭାଗ୍ୟ ଥିଲା, ସେହି ଦତ୍ତାତ୍ରେୟଙ୍କର ସଙ୍ଗ ପ୍ରାପ୍ତ ହୋଇଥିଲେ, ଦତ୍ତାତ୍ରେୟ ଯାଇକି ତାଙ୍କର ଅଗଣାରେ ସେଠି ସେ ବିଶ୍ରାମ ନେଇଥିଲେ, ତାଙ୍କୁ ସେ ସେବା କରିକି ତାଙ୍କୁ ବିଶ୍ରାମ ଦେଇଥିଲେ। ଏଇଟା ସେ ଦେଖୁଛନ୍ତି ଦତ୍ତାତ୍ରେୟ ଭଗବାନଙ୍କର ଅବତାର ଜଣେ ଦତ୍ତାତ୍ରେୟ, ଇଏ ବିଷ୍ଣୁଙ୍କ ଅନୁସାରେ ଆସୁଛନ୍ତି, ଅତ୍ରିଙ୍କର ପୁତ୍ର। ତେଣୁ ଇଏ ଭଗବାନଙ୍କ କୃପାରୁ ଆଜି ତାଙ୍କର ବୈରାଗ୍ୟ ଯାହା ହେଲା, ଏଇ ଯେଉଁ ପିଙ୍ଗଳା ବେଶ୍ୟାର ବୈରାଗ୍ୟ ଯାହା ହେଲା, ତେଣୁ ସିଏ ଭାଗବତରେ ଏକାଦଶକନ୍ଦ ଅଷ୍ଟମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଇଏ କହୁଛନ୍ତି ଆସାଙ୍ଗି ପରମ ଦୁଃଖମ ନୈରାସଂ ପରମ ସୁଖମ ଇତି ସଞ୍ଚିତ କାଂଚା ଆଶା ସୁଖମ ସୁସ୍ୱାପ ପିଙ୍ଗଳା। ଏଇଭଳି ଭାବରେ ତାର ଏଇ ଜ୍ଞାନ ଆସିଲା, ଏହି ଆଶା ହିଁ ଦୁଃଖର କାରଣ, ନୈରାଶ ସୁଖର କାରଣ। ଏଇଭଳି ଭାବରେ ଚିନ୍ତା କରିକିରି ଇତି ସଞ୍ଚିତ କାନ୍ତ ଆଶା, ଯେଉଁ କାନ୍ତ ପ୍ରାପ୍ତ ହେବା ପାଇଁ ଚାହୁଁଥିଲେ ତାକୁ ତ୍ୟାଗ କରିଦେଲେ, ଏବଂ ସୁଖମ ସୁସ୍ୱାପ ପିଙ୍ଗଳା, ଯେଉଁ ଆନନ୍ଦରେ ସେ ଶୟନ କଲେ। ଏଇଭଳି ଭାବରେ ରହିଛି ଭାଗବତ, ଭାଗବତ ଶାସ୍ତ୍ର ଏଭଳି, ଏ ଶାସ୍ତ୍ରକୁ ଯଦି ଶ୍ଳୋକକୁ ସ୍ମରଣ କରିବେ ସେ ନିଦ୍ରାଗ୍ରସ୍ତ ହେବ। ଏଇଭଳି ଭାବରେ ଇଏ ଗୋଟେ ମେଡ଼ିସିନ ଭଳି, ସ୍ଲିପିଂ ମେଡ଼ିସିନ, ନିଦ୍ରାଗ୍ରସ୍ତ ହେବ ଶୋଇଲା ବେଳେ। ଆମର ରହିଛି ଅତୀତରେ ଆମର ଯେଉଁମାନେ ଆମର ବୈଦିକ ସଭ୍ୟତାରେ ରହିଛନ୍ତି, ସେମାନେ ସନ୍ଧ୍ୟାବେଳେ ସବୁ କାର୍ଯ୍ୟ ସରିଲା ପରେ ଆଜି ଭଗବାନ କଥା ଶ୍ରବଣ କରନ୍ତି। ଭଗବାନ ସେଦିନ ଭାଗବତ ଟୁଙ୍ଗିଥିଲା ଗ୍ରାମମାନଙ୍କରେ, ଭାଗବତ ଟୁଙ୍ଗିଥିଲା, ଭାଗବତ ଆଲୋଚନା ହେଉଥିଲା, ଭଗବାନ କଥା ଆଲୋଚନା ହେଉଥିଲା। ତେଣୁ ସେମାନେ ଯେତେବେଳେ ଶୟନ କରୁଥିଲେ ଭଗବାନ କଥା ଶୟନ କରିକି, ସ୍ମରଣ କରିକି ଶୟନ କରୁଥିଲେ, ଏଇଭଳି ଭାବରେ ଜୀବନ ଥିଲା। କିନ୍ତୁ ବର୍ତ୍ତମାନ କଳିଯୁଗର ପ୍ରଭାବରେ ସେସବୁ ଭାଗବତ ଟୁଙ୍ଗି ଜାଗାରେ ବର୍ତ୍ତମାନ କ୍ଲବ ସବୁ ହୋଇଯାଇଛି। ଆମର ଶ୍ରୀଶ୍ରୀମନ୍ତ ହରଧର ସେ ମହାରାଜ କହନ୍ତି ଏକ ଆଖ୍ୟା ଗୁରୁ ସବୁ ରହିଛନ୍ତି, ଟେଲିଭିଜନ ହେଉଛି ଏକ ଆଖ୍ୟା ଗୁରୁ। ତେଣୁ ସେମାନେ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅଶ୍ଳୀଳ ଜିନିଷ ସବୁ ଦେଖୁଛନ୍ତି, ତାଙ୍କ କେମିତି ଆନନ୍ଦ ରହିପାରିବେ ସେମାନେ। ତେଣୁ ଭଗବାନ ବ୍ୟବସ୍ଥାରେ ଏଇ ଯେଉଁ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ମଥୁରାରେ ସମସ୍ତେ ନିଦ୍ରା ଆବିଭୂତ ହୋଇଗଲେ। କେହି ଆମେ ପିଲାଦିନେ ଶୁଣୁଥିଲୁ କିଏ କହୁଥିଲେ ଏଇ ଯେଉଁ ଉଗ୍ରସେନ ପ୍ରହରୀ ଦେଉଥିଲେ, କିନ୍ତୁ ଏଇଟା ଇଏ ପ୍ରକୃତ ତଥ୍ୟ ନୁହଁ, ଏଇଟା ପ୍ରକୃତ ପରମ୍ପରା କଥା ଜ୍ଞାନ ନୁହଁ, ଇଏ ମନଗଢ଼ା କଥା ଜିନିଷ। ପ୍ରକୃତରେ ଉଗ୍ରସେନ ବନ୍ଦୀ ହୋଇକି ରହିଥିଲେ, ଯେତେବେଳେ ଭଗବାନ କଂସକୁ ହତ୍ୟା କରିବେ ସେତେବେଳେ ଯାଇ ସେ ତାଙ୍କୁ ବନ୍ଦୀରୁ ଗୃହରୁ ଉଦ୍ଧାର କରିବେ, ତାଙ୍କ ପିତାମାତାଙ୍କୁ ଉଦ୍ଧାର କରିବେ ଏବଂ ଉଗ୍ରସେନଙ୍କୁ ମଧ୍ୟ ଉଦ୍ଧାର କରି ତାଙ୍କୁ ରାଜା କରାଇବେ, ଏସବୁ କଥା ରହିଛି। କେହି ଜାଗ୍ରତ ନଥିଲେ, ସମସ୍ତେ ଶୋଇପଡ଼ିଥିଲେ, ଏମିତିକି ପ୍ରହରୀମାନେ ମଧ୍ୟ। ତେଣୁ ବସୁଦେବ ଯେତେବେଳେ କୃଷ୍ଣଙ୍କୁ ଧାରଣ କଲେ, ତା ପୂର୍ବରୁ ଭଗବାନ ତ ବିଷ୍ଣୁ ରୂପରେ ଆବିର୍ଭାବ ହୋଇକରି ସେସବୁ କହିଲେ, ମୋତେ ନେଇ ଛାଡ଼ିକିରି ଆସ, ନନ୍ଦାଳରେ ଛାଡ଼ିକିରି ଆସ। ତେଣୁ ବସୁଦେବ ଯଦି ବନ୍ଦୀ ହୋଇଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କୁ ଧାରଣ କଲେ ହସ୍ତରେ, ସେହି ସମୟରେ ତାଙ୍କର ଯେଉଁ ଶୃଙ୍ଖଳା ଥିଲା ଚାଲିଗଲା, ଖୋଲିଗଲା। ଏବଂ ସେହି ଯେଉଁ ବନ୍ଦୀ ଘର ସବୁ କବାଟ ଫବାଟ ଥିଲା, ସବୁ ବନ୍ଦ ହୋଇକି ରହିଥିଲା, ସବୁ ଖୋଲିଗଲା। ସେଇଟାକୁ ଉଦାହରଣ ଦେଇଛନ୍ତି, ଯଥା ଯେମିତି ସୂର୍ଯ୍ୟର ଉଦୟରେ, ସୂର୍ଯ୍ୟଙ୍କର ଉଦୟରେ ଅନ୍ଧକାର ଚାଲିଯାଏ, ସେହିଭଳି ଭାବରେ ସବୁ ଖୋଲିଗଲା। ତେଣୁ ସେଦିନ ଭୀଷଣ ବୃଷ୍ଟି ହେଉଛି, ଭୀଷଣ ବୃଷ୍ଟି ହେଉଛି, ଆଉ ଯମୁନା ନଦୀରେ ବଢ଼ି ଆସିଯାଇଛି, ବଢ଼ି ଆସିଯାଇଛି। ମଥୁରା ଦାଣ୍ଡରେ ଜଳ ପ୍ଲାବନ ହେଉଛି, ପ୍ଲାବିତ ହେଉଛି। କିନ୍ତୁ ବସୁଦେବ ତାଙ୍କୁ ନେଇକି ଯାଉଛନ୍ତି, ନେଇକି ଯାଇକରି ଏଇଗୁଡ଼ି ଯେତେବେଳେ ପହଞ୍ଚିଲେ ଯମୁନା ନଦୀରେ ଭୀଷଣ ବଢ଼ି ରହିଛି। ତେଣୁ ତଥାପି ବସୁଦେବ ଭଗବାନଙ୍କୁ ରକ୍ଷା ସୁରକ୍ଷା ପ୍ରଦାନ କରିବା ପାଇଁ ଉପରେ ଟେକିକି ଧରିକି ଯାଉଛନ୍ତି, ଯମୁନା ନଦୀରେ ପ୍ରବେଶ କରୁଛନ୍ତି। ଯମୁନା ନଦୀରେ ସେ ଭାବୁଛନ୍ତି, ମୁଁ ପହଁରି ପହଁରିକି ଯିବି, ଆମର ଶ୍ରୀଶ୍ରୀମନ୍ତ ରାଧାଗୋବିନ୍ଦ ସେ ମହାରାଜ କଥାଟି କହନ୍ତି। ତେଣୁ ଯମୁନା ନଦୀ ଭଗବାନ ପ୍ରେୟସୀ, କୃଷ୍ଣ ପ୍ରେୟସୀ, ସିଏ ଯମୁନା ନଦୀ ଦେବୀ କାଳିନ୍ଦୀ ଭଗବାନ ବିବାହ, ଇଏ ତାଙ୍କର କାଳିନ୍ଦୀ ଭଗବାନଙ୍କର ବିବାହ କରିଥିଲେ, କାଳିନ୍ଦୀକୁ ବିବାହ କରିଥିଲେ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ କାଳିନ୍ଦୀ ଚାହୁଁଛନ୍ତି ଭଗବାନଙ୍କୁ ସ୍ପର୍ଶ କରିବେ। ତେଣୁ ଏଇଭଳି ଭାବରେ ଯେଉଁ ବଢ଼ି ଆସିଛି, ଭଗବାନ ପାଦକୁ ସ୍ପର୍ଶ କରିକିରି ସେ ବାଟ ଦେଇଦେଲେ, ବାଟ ଖୋଲିଗଲା, ଦୁଇପଟେ ପାହାଡ଼ ଭଳିଆ ହୋଇଗଲା ଜଳ, ଏବଂ ମଝିରେ ରାସ୍ତା ହୋଇଗଲା, ସେ ରାସ୍ତାରେ ଚାଲିଗଲେ ବସୁଦେବ ଯାଇକିରି। ନନ୍ଦ ମା ଗୋକୁଳରେ ମଧ୍ୟ ସେଇଭଳି ଭାବ ଅବସ୍ଥା, ସମସ୍ତେ ନିଦ୍ରାଭୂତ ହୋଇଯାଇଛନ୍ତି। ଯଶୋଦା ମଧ୍ୟ ଜାଣିନାହାନ୍ତି, ସେ ଯାହାଳା ସନ୍ତାନକୁ ଜନ୍ମ ଦେଇଛି, ସେ ହେଉଛି ମୁଁ ଗୋଟିଏ ସନ୍ତାନକୁ ଯାହା ଦେଇଛି, ଜନ୍ମ ଦେଇଛି ବୋଲି, ସିଏ ମଧ୍ୟ ନିଦ୍ରାଭୂତ ହୋଇଯାଇଛନ୍ତି। କିନ୍ତୁ ଯଦିଓ ସେଇଠି ଦୁଇଜଣ ଯାକ ଥିଲେ, ପୁତ୍ର ଏବଂ କନ୍ୟା ଦୁଇଜଣ ଥିଲେ, କିନ୍ତୁ ବସୁଦେବ କେବଳ କନ୍ୟାକୁ ଦେଖିଲେ, ସେ ପୁତ୍ରକୁ ଦେଖିପାରିଲେ ନାହିଁ। ନିଜ ପୁତ୍ରକୁ ସେଇଠି ରଖିକିରି ପଳେଇ ଆସିଲେ, ସେ କନ୍ୟାକୁ ଆଣିକରି। ଏଇଭଳି ଭାବରେ ଦୁଇ ପୁତ୍ର ମିଶିକିରି ଏକ ହୋଇକରି 11 ବର୍ଷ କାଳ ଲୀଳା କରିଛନ୍ତି ବୃନ୍ଦାବନରେ। ତେଣୁ ଏଠି ସେ କନ୍ୟାକୁ ଆଣିକି ଆସିଲା ପରେ କଂସ ତାକୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, ଯେତେବେଳେ ମଥୁରା ଆସି ପ୍ରବେଶ କଲେ ସେତେବେଳେ ପୁଣି ସବୁ ବନ୍ଦ ବାନ୍ଦ ହୋଇଗଲା, ସବୁ ହୋଇଗଲା, ତାଙ୍କ ଶୃଙ୍ଖଳା ହୋଇଗଲା। ସେ କନ୍ୟା କନ୍ଦନ କରିବା ପାଇଁ ଆରମ୍ଭ କଲେ, କୁହା କୁହା କନ୍ଦନ କଲେ। ଏଇଭଳି ଭାବରେ କଂସକୁ ଖବର ଦେଲେ ପ୍ରହରୀମାନେ, ଅଷ୍ଟମ ଗର୍ଭ ଯାହାତ ହେଇଛି ପ୍ରହରୀ। କଂସ ଧାଇଁଲା ହତ୍ୟା କରିବା ପାଇଁ। କଂସ କ୍ୟାଲେଣ୍ଡର ସବୁଦିନ ଦିନ ଗଣୁଥିଲା, କେତେ ଦିନ ହେଲା, 10 ମାସ ବୋଲି ଚିନ୍ତା କରୁଛି। କିନ୍ତୁ ଭଗବାନ ତ ବଞ୍ଚନା କରିକିରି 8ମ ମାସରେ ଭଗବାନ ପ୍ରକଟିତ ହୋଇଗଲେ ଭଗବାନ। ତେଣୁ ଯାହା ହଉ, କଂସ ଆସିଲା, ଦେଖିଲାରୁ ଗୋଟେ କନ୍ୟା, ଏସବୁ କଥା ବହୁତ ରହିଛି। କନ୍ୟାକୁ ହତ୍ୟା କରିବା ପାଇଁ ଚାହିଁଲା, କନ୍ୟା ତାଙ୍କ ହାତରୁ ଖସି ଗଇ ଯାଇକିରି ଦୁର୍ଗା ରୂପରେ ଆବିର୍ଭାବ ହୋଇ କହିଲେ, ତୋର ଶତ୍ରୁ ଅନ୍ୟ ସ୍ଥାନରେ ଆବିର୍ଭାବ ହୋଇଛି, ତୁ ଏ ଯେଉଁ ଅତ୍ୟାଚାର କରୁଛୁ ସେସବୁ ବନ୍ଦ କର। ଏଇଭଳି ଭାବେ କହିଲେ, କଂସ ଆସିକରି କ୍ଷମା ପ୍ରାର୍ଥନା କଲା ବସୁଦେବ ଦେବଙ୍କୁ। ପାଖାପାଖି 8 ବର୍ଷ କାଳ ପାଖାପାଖି ବନ୍ଦୀ ଘରେ ରଖିଥିଲା। ପ୍ରଥମେ ସେମାନେ ବନ୍ଦୀ ନଥିଲେ, କିନ୍ତୁ ପ୍ରଥମ ସନ୍ତାନ ଯେତେବେଳେ ଯାହାତ ହୋଇଥିଲେ ସେତେବେଳେ ତାଙ୍କୁ ବନ୍ଦୀ କରି ରଖିଛନ୍ତି। ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର କନ୍ଦାନ ଯାହାତ କରୁଥିଲେ। ଏଇଭଳି ଭାବେ ପାଖାପାଖି 8 ବର୍ଷ କାଳ ବନ୍ଦୀ ଗୃହରେ ରହିଥିଲେ। ଆଜି ଆସି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ତାଙ୍କୁ ବନ୍ଦୀରୁ ଉଦ୍ଧାର କଲା, ଏବଂ ତାଙ୍କର ମିନିଷ୍ଟର ଡାକିକିରି ଏସବୁ କଥା ସବୁ ରହିଛି, ବହୁତ କଥା ରହିଛି। ଆମର କହିବାର ଉଦ୍ଦେଶ୍ୟ ଏଇଭଳି ଭାବରେ ଯେଉଁ ବସୁଦେବ ଚିନ୍ତାଗ୍ରସ୍ତ ରହିଛନ୍ତି, ମୁଁ ଯେଉଁ ଛାଡ଼ିକିରି ଆସିଲି, ଏଇଟା କିଏ ଜାଣିପାରିଲେ କି ଦେଖିପାରିଲେ କି? ତ ନନ୍ଦ ମହାରାଜ ଯେତେବେଳେ ଯାଇଛନ୍ତି ମଥୁରାକୁ ଟ୍ୟାକ୍ସ ଦେବା ପାଇଁ, ବସୁଦେବ ଏଭଳି ଭାବରେ ସବୁ କଥା କହୁଛନ୍ତି। ନନ୍ଦ ମହାରାଜଙ୍କ କଥାରୁ ସେ ଜାଣିପାରିଲେ ଯେ ଇଏ କିଛି ଜାଣିନାହାନ୍ତି, କେହି ଜାଣିପାରିଲେନି ସେ କଥା। ଏଇଭଳି ଭାବରେ ଭଗବାନ ବ୍ୟବସ୍ଥା ଏଭଳି ରହିଛି। ତେଣୁ ଏଇ ଯେଉଁ ରହିଲେ 11 ବର୍ଷ କାଳ ବସୁଦେବ ଦେବକୀ ତାଙ୍କ ପୁତ୍ରର ବିରହରେ ରହିଥିଲେ, ବିଚ୍ଛେଦରେ ରହିଥିଲେ। ଏମିତିକି ବଳରାମ ମଧ୍ୟ ତାଙ୍କଠାରୁ ଦୂରେଇ ରହିଥିଲେ, ସେ ରୋହିଣୀ ମାତା ନନ୍ଦାଳରେ ରହିଥିଲେ। କିନ୍ତୁ 11 ବର୍ଷ ପରେ ଯେତେବେଳେ ମିଳନ ଘଟୁଛି, କେତେ ତାଙ୍କ ଆନନ୍ଦ ନଉଥିବ। କିନ୍ତୁ ବୃନ୍ଦାବନବାସୀମାନଙ୍କ ବିରହ ଅବସ୍ଥା ଆସିଗଲା, ବୃନ୍ଦାବନବାସୀମାନେ ସେବେଠୁ ବିରହ ଅବସ୍ଥାରେ ରହିଥିଲେ। ତେଣୁ ଭଗବାନ କୃଷ୍ଣ ଏବଂ ବଳରାମ ଯେତେବେଳେ ଯାଇଥିଲେ ମଥୁରାକୁ, ମଥୁରାକୁ ଗଲା ପରେ ସେ ଦ୍ୱିଜାତୀୟ ସଂସ୍କାର ଗ୍ରହଣ କରିକିରି ଗଲେ। 64 ଦିନରେ ପାଠ ପଢ଼ି ପଳେଇ ଆସିଲେ ଉଜ୍ଜୟିନୀରୁ, ପଠିପଢ଼ି ପଳେଇ ଆସିଲା ପରେ ପଠେଇଥିଲେ, ଆମେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସେ କ୍ରନ୍ଦନ କରୁଥିଲେ। କୃଷ୍ଣ ଏବଂ ବଳରାମ ବୃନ୍ଦାବନବାସୀମାନଙ୍କ ବିହାରରେ କ୍ରନ୍ଦନ କରୁଥିଲେ, ଯେତେବେଳେ ତାଙ୍କର ଗୁରୁଙ୍କର ଆଶ୍ରମରେ ରହିଥିଲେ, ସନ୍ଦୀପନୀ ମୁନିଙ୍କ ଆଶ୍ରମରେ କ୍ରନ୍ଦନ କରୁଥିଲେ ଦୁଇ ଜଣ ଯାକ, ଆମେ ସବୁ ଆଲୋଚନା କରିଥିଲେ ଏଇଠି। ତେଣୁ ଯେ ଯେତେବେଳେ ଉଦ୍ଧବଙ୍କୁ ପଠାଇଲେ, ଉଦ୍ଧବ ପାଖାପାଖି 11 ମାସ କାଳ ରହିଲେ ସେଇଠି। ଏଇଭଳି ଭାବରେ ଉଦ୍ଧବଙ୍କର ମିଳନରେ ତାଙ୍କର କୃଷ୍ଣଙ୍କର ବିରହ ଦୁଃଖ ଦୂର ହେଲା। ଉଦ୍ଧବ ଏଭଳି ଭାବରେ ସବୁ କଥା କହିଲେ ଭଗବାନ କଥାକୁ, ସେଇ କଥାକୁ ବ୍ରଜବାସୀମାନେ କହନ୍ତି ଆଜି ଏଇଠି କୃଷ୍ଣ ଏଇଭଳି ଭାବରେ ଲୀଳା କରିଥିଲେ, ଏଇଭଳି ଭାବରେ ଲୀଳା କରିଥିଲେ। ସେଇ ଲୀଳାକୁ ଉଦ୍ଧବ ବହୁତ ସୁନ୍ଦର ଭାବରେ ଶ୍ଳୋକର କହି ସଙ୍ଗୀତ ଆକାର ଗାନ କରୁଥିଲେ। ଏ କଥା ଶୁଣି ଭଗବାନଙ୍କର ନିଜଜନମାନେ ବୃନ୍ଦାବନବାସୀମାନେ ଭଗବାନ ବିରହ ଭୁଲି ଯାଇଥିଲେ। ଭଗବାନ କଥା ମାଧ୍ୟମରେ ଭଗବାନ ଉପସ୍ଥିତ ରହିଛନ୍ତି। ଆମେ ସବୁ ଆଲୋଚନା କରୁଥିଲେ କିଭଳି ଭାବରେ ଉଦ୍ଧବ ଯେଉଁ ଆଣିଥିଲେ ସନ୍ଦେଶ, ଏଇ ସନ୍ଦେଶରେ ଭଗବାନ ନିଜେ ଉପସ୍ଥିତ ହୋଇଥିଲେ। ଏଇସବୁ କଥା ଆମେ କହିଛେ ସାରିଛେ। ତେଣୁ ତାପରେ ଉଦ୍ଧବ ଯେତେବେଳେ ଚାଲିଗଲା ପରେ ଏ ବ୍ରଜ ତାଙ୍କର ସଖାମାନେ ବା ଗୋପୀମାନେ, ଗୋପୀମାନଙ୍କ କଥା ଆସିବ 9 ଶ୍ଳୋକରୁ ଆସିବ ତାଙ୍କ କଥା। ଗୋପୀମାନେ ଏମାନେ ଆଉ ତାଙ୍କର ଦୈନନ୍ଦିନ ଯେଉଁ ସବୁ କାର୍ଯ୍ୟ ରହିଛି ଆଉ କିଛି କରୁନଥିଲେ। ଗୋପୀମାନେ ଆଉ ନିଜ ଗୃହକୁ ଯାଉନଥିଲେ ବୋଲି କୁହାଯାଏ। ଏଇଠି କୁହାଯାଇଛି ନା ଅଖିଳ ରାଧସା, ଆ ପୂର୍ବ ଶ୍ଳୋକରେ କୁହାଯାଇଛି ଅଖିଳ ରାଧସା। ସବୁକିଛି ଆମେ ଗତକାଲି ଆଲୋଚନା କରିଥିଲେ, ଏଇଟା ସବୁକିଛି ତାଙ୍କର କାର୍ଯ୍ୟ ସବୁ ଥିଲା ବନ୍ଦ କରିଦେଲେ। ଉଦ୍ଧବ ଥିବା ପର୍ଯ୍ୟନ୍ତ, ଉଦ୍ଧବ ଆସିବା ନ ଆସିବା ପର୍ଯ୍ୟନ୍ତ କିଛି କାର୍ଯ୍ୟ କରୁଥିଲେ, କିନ୍ତୁ ଉଦ୍ଧବ ଚାଲିଗଲା ପରେ ତାଙ୍କର ଆଉ ଆଶା ରହିଲା ନାହିଁ। କିନ୍ତୁ ସେଇସବୁ ସବୁ କାର୍ଯ୍ୟ ଛାଡ଼ିକି ଚୁପଚାପ ରହିଥିଲେ, ଖାଲି ମୃତପ୍ରାୟ ସବୁ ପଡ଼ିକି ରହିଥିଲେ। ଏଇଭଳି ଭାବରେ ଅବସ୍ଥା ବୃନ୍ଦାବନର ଅବସ୍ଥା। ତେଣୁ ଆଜି ବଳରାମଙ୍କର ଆବିର୍ଭାବରେ ତାଙ୍କର ପୁଣି ଆନନ୍ଦ ଆସିଲା। ତେଣୁ ସେ ଏଇଭଳି ଭାବରେ ପଚାରୁଛନ୍ତି ଯେ କଚିନ୍ନୋ ବାନ୍ଧବା ରାମ ସର୍ବେ କୁଶଳ ମା ସତେ, ସମସ୍ତେ କୁଶଳରେ ଅଛନ୍ତି ତ? ଈର୍ଷାରେ କହୁଛନ୍ତି, ଏଇଟା ଈର୍ଷାରେ କହୁଛନ୍ତି। ଆଉ ପୂର୍ବରୁ ଆମେ କହୁଥିଲେ ନା, ନନ୍ଦ ମହାରାଜ ତାଙ୍କୁ କହିଲେ କ'ଣ କହିଲେ, ଦାସାରହ ଦାସାରହ କହିଲେ ଏଇ ଯଦୁବଂଶରେ ଆସୁଛନ୍ତି, ତମେ ଯାଦବ ନିଜକୁ ଯାଦବ ବୋଲି ଭାବୁଛ ଆଉ ଆମ ସହିତ ସମ୍ବନ୍ଧକୁ ଭୁଲି ଯାଇଛ। ତେଣୁ ଏଇଭଳି ଭାବରେ ବିରହରେ ଭଗବାନ ବିରହରେ ଈର୍ଷାରେ ସବୁ କହୁଥିଲେ, ନନ୍ଦ ମହାରାଜ ଯଶୋଦା ରାଣୀ ଏସବୁ କଥା ଆମେ ଆଲୋଚନା କରିଛେ ଆ ପୂର୍ବରୁ। ତେଣୁ ଏଠି ମଧ୍ୟ ସେଇଭଳି ଭାବରେ ତାଙ୍କର କୁଶଳ କାହିଁ ରହିବ ନାହିଁ, କୃଷ୍ଣ ବଳରାମ ତାଙ୍କ ଗଲେ ତାଙ୍କ କୃଷ୍ଣ ପା, ଆମେ ସିନା କୁଶଳ ରହିବନି, ଆମର ସବୁ ଅକୁଶଳ ଆରମ୍ଭ ହୋଇଗଲା ତାଙ୍କ ବିରହରେ। ଏ ଭଗବାନଙ୍କୁ କୁହାଯାଏ ଭଗବାନଙ୍କର ଯେଉଁମାନେ ଭକ୍ତ ତାଙ୍କର ସବୁକିଛି କୁଶଳ, ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ନୁହନ୍ତି ତାଙ୍କର କୌଣସି କୁଶଳ ନାହିଁ। ହରାଉ ଭକ୍ତ ସେ କୃତ ମହତ୍ ଗୁଣା, ଯଦି ସବୁକିଛି ଅଛି ତାଙ୍କ ପାଖରେ କିନ୍ତୁ ଭଗବାନଙ୍କର ସହିତ ଯୁକ୍ତ ନୁହନ୍ତି ତାଙ୍କର କେଉଁଠୁ କୁଶଳ ଆସିବ? କିନ୍ତୁ ଅନ୍ୟ ପକ୍ଷରେ ଯଦି ଜଣେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ତାଙ୍କ ସବୁକିଛି କୁଶଳ ଆସି ପହଞ୍ଚିବ। ଭାଗବତ ପଞ୍ଚମ ସ୍କନ୍ଧରେ ଏକଥା କହୁଛନ୍ତି, ଏଇଟା କହୁଛନ୍ତି ପ୍ରହ୍ଲାଦ ମହାରାଜ କହୁଛନ୍ତି, ନୃସିଂହଦେବଙ୍କୁ ପ୍ରାର୍ଥନାରେ କହୁଛନ୍ତି। ଯଶ ପଞ୍ଚମ ସ୍କନ୍ଧ 18:12 ଏଇଟା କୁହାଯାଇଛି, ଯଶସ୍ତି ଭକ୍ତିର୍ ଭଗବତୀ ଅକିଞ୍ଚନ ସର୍ବେ ଗୁଣେ ତତ୍ର ସମାସତେ ସୁରା, ହରାଉ ଭକ୍ତସ୍ୟ କୃତ ମହତ୍ ଗୁଣା ମନୋରଥନା ସତି ଧାବତ ବହି। ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଖରେ ସବୁ ଭଲ ଗୁଣ ଆସି ପହଞ୍ଚିବ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ତାଙ୍କ ପାଖରେ କେଉଁଠୁ ଭଲ ଗୁଣ ରହିବ? ଆଉ ଯଦି ବା କିଛି ଭଲ ଗୁଣ ରହିଛି ସେ ଭଲ ଗୁଣର କିଛି ମୂଲ୍ୟ ନାହିଁ, କାରଣ ସେ ଭୌତିକ ଜଗତରେ ଧାବମାନ ହେଉଛି ହେଉଛନ୍ତି। ତେଣୁ ଭଗବାନ ବିରହରେ ଆଜି ସେଇଭଳି ଭାବରେ ବିରହ ଯନ୍ତ୍ରଣା ଭୋଗ କରୁଛନ୍ତି। ପ୍ରକୃତରେ ବିରହ ଯନ୍ତ୍ରଣା କହିଲେ ଦୁଃଖ ନୁହଁ, ଏଇଟା ମଧ୍ୟ ଆନନ୍ଦ, ଏଇଟା ଆମେ ବୁଝିପାରିବୁନି। ଆମର ଧାରା ହେଉଛି ଏଇ ବିପ୍ଲମ ଧାରା, ବିପ୍ଲମ ଧାରା ଭଗବାନଙ୍କ ବିରହରେ ଭଗବାନଙ୍କର ଧ୍ୟାନ କରୁଛି, ଭଗବାନଙ୍କ ମନ୍ତ୍ର ଉଚ୍ଚାରଣ କରୁଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏ ବିରହ ଭାବରେ ଭଗବାନଙ୍କର ନାମ ନିଆଯାଉଛି। ଭଗବାନ ପ୍ରାର୍ଥନା, ପ୍ରଭୁ ଆପଣଙ୍କ ସେବାରେ ଆମକୁ ନିଯୁକ୍ତ ଦିଅନ୍ତୁ। ଭଗବାନ ତାଙ୍କର ବପୁ ଶରୀରରେ ନଥିଲେ ମଧ୍ୟ ବାଣୀ ଶରୀରରେ ଆମ ଏଇ ଯେଉଁ ଏ କଥା ଶୁଣୁଛେ ଭଗବାନ କଥା, ଭଗବାନଙ୍କ ସହିତ ଆମେ ଯୁକ୍ତ ହେଉଛେ ଭଗବାନଙ୍କ ସହିତ। ତେଣୁ ଏଇଭଳି ଭାବରେ ଯେଉଁ କୁଶଳ ମା ସତେ ତାଙ୍କର ଭଗବାନ ସହିତ ସେମାନେ ଯୁକ୍ତ ହୋଇଛନ୍ତି, ତାଙ୍କର ସବୁ କୁଶଳ ଆସିଲା, ଆମର ସବୁ ଅକୁଶଳ ଏଇଭଳି ଭାବରେ ଭାବୁଛନ୍ତି। କିନ୍ତୁ ଆଙ୍କର ମଧ୍ୟ ଅକୁଶଳ ନାହିଁ, କିନ୍ତୁ ବିରହ ଭାବ, ଏ ବିରହ ଭାବ ମିଳନ ଠାରୁ ବିରହ ଭାବ ଆହୁରି ଅଧିକ ଉନ୍ନତ ଭାବ, ଏଇଟା ଉନ୍ନତ ଭାବ ଏଇଟା। ବିରହରେ ମିଳନରେ ଯେତିକି ଆନନ୍ଦ ନଥାଏ ବିରହରେ ତାଠାରୁ ଅଧିକ ଆନନ୍ଦ ରହିଥାଏ। ତ ତେଣୁ ଭଗବାନ 100 ବର୍ଷ କାଳ ତାଙ୍କ ନିଜ ଜନ ଠାରୁ ବିରହରେ ରହିଥିଲେ, ତାଙ୍କୁ ଯନ୍ତ୍ରଣା ଦେଉଥିଲେ ତାହା ନୁହଁ, ଇଏ ଆନନ୍ଦ ପ୍ରାପ୍ତ ହେଉଥିଲେ ସେମାନେ ରାଧାରାଣୀ ଏବଂ ଅନ୍ୟମାନେ ଏ ବିରହରେ ଯେଉଁ ଯନ୍ତ୍ରଣା ଭୋଗ କରୁଥିଲେ ସେଇଟା ପ୍ରକୃତ ଆନନ୍ଦ, ଶ୍ରେଷ୍ଠ ଆନନ୍ଦ ସେମାନେ ପ୍ରାପ୍ତ ହେଉଥିଲେ, ଏଇଟା ଆମେ ବୁଝିପାରିବା ନାହିଁ। ତେଣୁ କାରଣ ସେମାନେ ଭଗବାନ ଚିନ୍ତା କରୁଥିଲେ, ବିରହରେ ଭଗବାନ ଚିନ୍ତା କରୁଥିଲେ, ଭଗବାନ ଧ୍ୟାନ କରୁଥିଲେ ମାନେ ଭଗବାନ ସେଠି ଉପସ୍ଥିତ ରହୁଥିଲେ। ଯେତେବେଳେ ମହାପ୍ରଭୁ ଯେତେବେଳେ ଆସିଲେ ସନ୍ୟାସ ଗ୍ରହଣ କରି ଆସିଲେ ଜଗନ୍ନାଥକୁ, ପୁରୀକୁ ଆସିଲେ, ଏହି ସମୟରେ ତାଙ୍କର ମା ସତୀ ମାତା ଭଗବାନ ବିରହରେ କନ୍ଦନ କରୁଛନ୍ତି, ଭଗବାନ ବିରହରେ କନ୍ଦନ କରୁଛନ୍ତି ଏବଂ ରୋଷେଇବାସ କରିକିରି ଭଗବାନ ଭୋଗ ଲଗାଉଛନ୍ତି। ଭଗବାନ ଭୋଗ ଲଗାଇକିରି ପୁତ୍ର କଥା ଚିନ୍ତା କରୁଛନ୍ତି, ମୋର ପୁତ୍ର ଥିଲେ ଏ ପ୍ରସାଦ ପ୍ରାପ୍ତ ହୋଇଥାନ୍ତା, ଏଇଭଳିଆ ଚିନ୍ତା କରୁଛନ୍ତି। ତେଣୁ ଚିନ୍ତା କରିଦେବା ବେଳେ ଭଗବାନ ଆସି ପହଞ୍ଚିଗଲେ, ଭଗବାନ ସଚିସୂତ ଆସି ପହଞ୍ଚିଗଲେ, ଆସିକରି ସେ ଖାଦ୍ୟ ଗ୍ରହଣ କରି ଚାଲିଗଲେ। କିନ୍ତୁ ଇଏ ଏଭଳି ଭାବେ ରହିଛନ୍ତି ସେ ଜାଣିପାରିଲେ ନାହିଁ। ସେ ଭାବରେ ଯେତେବେଳେ ଚକ୍ଷୁ ଖୋଲିଲେ, ଧ୍ୟାନଗ୍ରସ୍ତ ହୋଇକି ରହିଥିଲେ, ଚକ୍ଷୁ ଖୋଲିଲେ ଦେଖିଲେ ବୋଧେ ସେ ଖାଦ୍ୟ ଦେଇନାହାନ୍ତି ବୋଲି ଭାବିଲେ, ଏଭଳି ଭାବରେ ସବୁ କଥା ରହିଛି। ତେଣୁ ଗୁହାଲି ଦେଖିଲା ବେଳକୁ ଯେଉଁ ରନ୍ଧନ କରିଥିଲେ ସେ ମଧ୍ୟ ଫୁଲ୍ ରହିଛି, ଭଗବାନ ପାଇଁ ଯେଉଁ ଆସିଲା ମାନେ ପୂର୍ଣ୍ଣ ବସ୍ତୁ, ସେ ପୂର୍ଣ୍ଣ ମହାଦାୟ ପୂର୍ଣ୍ଣ ବ୍ୟବହାର ଭବିଷ୍ୟତେ। ତେଣୁ ସେଠୁ ସବୁ ଘିନିଆ ଆସିଲେ ମଧ୍ୟ ସେ ପୂର୍ଣ୍ଣ ହେଇଛି, ପୁଣି ଆଉଥରେ ଲଗାଉଥିଲେ ଭୋଗ। ଏଇଭଳି ଭାବରେ ମହାପ୍ରଭୁ ଥରେ ଯେତେବେଳେ ପଠାଇଥିଲେ ଦାମୋଦରଙ୍କୁ, ସେତେବେଳେ ସେ କଥା କହିଥିଲେ, ସ୍ୱରୂପ ଦାମୋଦରଙ୍କୁ ପଠାଇଥିଲେ, ତାଙ୍କୁ କହିଥିଲେ ମାଆଙ୍କୁ ଏହିଭଳି ଭାବରେ କହିବ, ସେତେବେଳେ ଧ୍ୟାନ କରୁଥିଲେ, ଅମକ ଦିନ ସେ ଧ୍ୟାନ କରୁଥିଲେ, ମୁଁ ଯାଇ ସେ ଖାଦ୍ୟ ଗ୍ରହଣ କରିଥିଲି, କିନ୍ତୁ ସେ ଭାବିଲେ ଯେ ମୁଁ ବୋଧେ ଭୋଗ ଲଗାଇ ନାହିଁ, ଧ୍ୟାନ କରିଦେଲି, ପୁଣି ଆଉଥରେ ଆଣି ଧ୍ୟାନ ଭୋଗ ଲଗାଇଲେ। ଏସବୁ କଥା ଦାମୋଦରଙ୍କ ହାତରେ ପଠାଇଲେ, ମହାପ୍ରଭୁ ସେ ସନ୍ଦେଶ ସବୁ ଦେଲେ। ଏଇଭଳି ଭାବରେ ଭକ୍ତିର କଥା ସବୁ ରହିଛି, ପ୍ରେମର କଥା। ତେଣୁ ଏଇ କୁଶଳ ଆମର ଅକୁଶଳ ବୋଲି ଭାବୁଛନ୍ତି ସେମାନେ, ପ୍ରକୃତ ଆଙ୍କର ମଧ୍ୟ କୁଶଳ ନାହିଁ। ଏମାନେ ତ ଭଗବାନଙ୍କର ବିରହରେ ଯେଉଁ ରହିଛନ୍ତି, ଭଗବାନ ତାଙ୍କୁ ଅଧିକ ଆନନ୍ଦ ପ୍ରଦାନ କରୁଛନ୍ତି। ତେଣୁ ଇଏ ଭଗବାନ ବିରହ 100 ବର୍ଷ କାଳ ଭଗବାନ ଯାଇନାହାନ୍ତି ବୃନ୍ଦାବନକୁ, ଏଠି ରାମ ଗଲେ କିନ୍ତୁ କୃଷ୍ଣ ଯାଇନାହାନ୍ତି, ବଳରାମ ଯାଇଛନ୍ତି, କୃଷ୍ଣ ଯାଇନାହାନ୍ତି। 100 ବର୍ଷ ପରେ ଯଦିଓ ଗଲେ ଭଗବାନ, କୃଷ୍ଣ ଯାଇଛନ୍ତି, କିନ୍ତୁ ସେଇଟା ଭାଗବତରେ ବର୍ଣ୍ଣନା କରାଯାଇନାହିଁ। କାହିଁକି ବର୍ଣ୍ଣନା କରାଯାଇନାହିଁ, ଏଇଟା ଜଣେ ଆଚାର୍ଯ୍ୟ କହୁଛନ୍ତି, ପରୀକ୍ଷିତ ମହାରାଜ ଯେତେବେଳେ ଜାଣିବେ ଯେ ଯାଦବମାନଙ୍କୁ ତାଙ୍କର ନିଜ ଜନ ଯାଦବମାନେ ତାଙ୍କର ବନ୍ଧୁବାନ୍ଧବ ସବୁ ରହିଛନ୍ତି, ତାଙ୍କୁ ଏହିଭଳି ଭାବରେ ତାଙ୍କ ଭିତରେ ହଣାକଟା ହୋଇକରି ମୃତ୍ୟୁବରଣ କରିକି ସବୁ ଗଲେ, ଆଉ ପ୍ରକୃତରେ ଏଇଟା ମଧ୍ୟ ମାୟାମୟ ଲୀଳା, ଏଇଟା ସମସ୍ତେ ବୁଝିପାରିବେ ନାହିଁ। ଏ ଯାଦବମାନଙ୍କ ଭିତରେ 2 ପ୍ରକାର ରହିଛନ୍ତି, ଗୋଟେ ହେଉଛନ୍ତି ଦେବତାମାନେ ସବୁ ରହିଛନ୍ତି, ଆଉ ଗୋଟେ ହେଉଛନ୍ତି ଯେଉଁମାନେ ଭଗବାନ ନିଜ ଜନ, ଯେଉଁ ଭଗବତ ଧାମରୁ ସବୁ ଆସିଥିଲେ, ଗୋଲୋକ ଧାମରୁ ସବୁ ଆସିଥିଲେ। ତେଣୁ ଭାଗବତଙ୍କର ଶ୍ଳୋକରେ ସେଇଟା ବର୍ଣ୍ଣନା କରାଯାଇଛି, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଯେତେବେଳେ ଭଗବାନ ପଠାଇଲେ ଏକାଦଶକନ୍ଦରେ ବର୍ଣ୍ଣନା କରାଯିବ, ଯାଦବମାନଙ୍କୁ ପଠାଇବେ, କହିବେ ତୁମେ ଯେଉଁ ଇଏ କରିଥିଲ, ତୁମ ଉପରେ ରହିଛି ମୁନିଜନମାନଙ୍କର ଅଭିଶାପ ଦେଇଛନ୍ତି, ଅଭିଶାପରୁ ଖଣ୍ଡନ ହେବା ପାଇଁ ତୁମେ ଚାଲ ଯାଇକିରି ପ୍ରଭାସ କ୍ଷେତ୍ରରେ ସେଠି ଯଜ୍ଞ କର, ଦାନ ଧର୍ମ କର, ତାହେଲେ ତୁମେ ଏଇ ବିପ୍ର ସାପରୁ ମୁକ୍ତ ହୋଇପାରିବ। ଏଇଭଳି ଭାବରେ କହି ତାଙ୍କୁ ପଠାଇଲେ। ତେଣୁ ସେଠି ଯେଉଁ ଆସିଲେ ଯାଦବମାନେ ଆସିଲେ, ଯେଉଁମାନେ ଭଗବାନଙ୍କ ଧାମରୁ ଆସିଛନ୍ତି ସେମାନେ ଆସିନାହାନ୍ତି ଏଠିକି, ସେମାନେ ସେଇଠି ରହିଲେ ଦ୍ୱାରକା, ସେ ନିତ୍ୟ ଦ୍ୱାରକା, ସେଇଟା ନିତ୍ୟ ଦ୍ୱାରକାରେ ସେମାନେ ନିତ୍ୟ ଦ୍ୱାରକା ଧାମକୁ ଗଲେ, ତାଙ୍କ ଭିତରେ କୌଣସି ସେମାନେ ଆସିନାହାନ୍ତି ଏଠିକି, ଯେଉଁମାନେ ଦେବତାମାନେ ସବୁ ଆସିଥିଲେ ସେମାନେ ସବୁ ସେଠିକି ଗଲେ। ଏଇଭଳି ଭାବେ ଲକ୍ଷ ଲକ୍ଷ କୋଟି କୋଟି ଯାଦବମାନେ ସବୁ ରହିଛନ୍ତି, ଏସବୁ ଆସିକରି ଏସବୁ ଯଜ୍ଞ କଲେ, ସବୁ ଦାନ ଧର୍ମ ସବୁ କଲେ, ଏବଂ ତାପରେ ତାଙ୍କଠୁ ଅନୁମତି ନେଇକରି ଏ ବାରୁଣୀ ମଦିରା ପାନ କରିକିରି ତାଙ୍କ ଭିତରେ ଫାଇଟିଂ ଚାଲିକରି ସବୁ ମୃତ୍ୟୁବରଣ କଲେ। ଏସବୁ କଥା ରହିଛି, ଏଇଟାକୁ ଅନ୍ୟମାନେ ବୁଝିପାରିବେନି। ମହାପ୍ରଭୁ ଯେତେବେଳେ ଏଇ କଥାକୁ କହୁଛନ୍ତି, ଭଗବାନ କଥାକୁ ସେତେବେଳେ ସନାତନ ଗୋସ୍ୱାମୀ କହୁଛନ୍ତି, ଏଇଟା ମାୟାମୟ ଲୀଳା, ଏଇଟାକୁ ଆମେ ବୁଝିପାରିବା ନାହିଁ। ଯାହା ହଉ, ଏହିଭଳି ଭାବରେ ସେମାନେ ସ୍ୱର୍ଗଲୋକକୁ ଗଲେ, ସ୍ୱର୍ଗରୁ ଆସିଥିଲେ, ଭଗବାନ ଲୀଳାରେ ସାମିଲ ହୋଇଥିଲେ, ତାପରେ ସେମାନେ ସ୍ୱର୍ଗଲୋକକୁ ଗଲେ। ତେଣୁ ପରୀକ୍ଷିତ ମହାରାଜ ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଲେ, କିନ୍ତୁ ଯଦି ବୃନ୍ଦାବନବାସୀମାନଙ୍କ କଥା କହିଥାନ୍ତେ, ପରୀକ୍ଷିତ ମହାରାଜ ମନ ଦୁଃଖ କରିଥାନ୍ତେ। ଭଗବାନ ଯଦି ବୃନ୍ଦାବନବାସୀମାନଙ୍କୁ ତାଙ୍କ ଧାମକୁ ପଠାଇଲେ, ବହୁତ ବହୁତ ପ୍ରେମରେ ପଠାଉଛନ୍ତି, ଏଇଟା ବର୍ଣ୍ଣନା କରାଯାଇଛି, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇ ଦଶମ ସ୍କନ୍ଧ 72 ଅଧ୍ୟାୟ ନା 78 ଅଧ୍ୟାୟ 16 ଶ୍ଳୋକରେ ଏଇ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେ ଯେ ଯେତେବେଳେ ଭଗବାନ ମଥୁରାକୁ ଯେତେବେଳେ ଆକ୍ରମଣ କରିବା ପାଇଁ ଆସିଥିଲା ଦନ୍ତବକ୍ର, ଭଗବାନ ତାକୁ ହତ୍ୟା କଲେ। ବର୍ତ୍ତମାନ ମଧ୍ୟ ସେ ମଥୁରାରେ ସ୍ଥାନ ରହିଛି, ଦତିହା ବୋଲି ଗୋଟେ ସ୍ଥାନ ରହିଛି, ସେଠି ତାକୁ ହତ୍ୟା କରିକି ଭଗବାନ ଆସିଲେ ବୃନ୍ଦାବନକୁ। ବୃନ୍ଦାବନରେ ପାଖାପାଖି 2 ମାସ ରହିଲେ, ଏଇଟା ଭାଗବତରେ ବର୍ଣ୍ଣନା କରାଯାଏ ନାହିଁ, 2 ମାସ ରହିଲେ ଏବଂ ବୃନ୍ଦାବନବାସୀମାନଙ୍କୁ ଆନନ୍ଦ ପ୍ରଦାନ 100 ବର୍ଷ ପରେ ତାଙ୍କ ସହିତ ମିଳନ ହେଉଛି। ତେଣୁ ଭଗବାନ ତାଙ୍କୁ ସବୁ ବିମାନରେ ବୈକୁଣ୍ଠ ତାଙ୍କ ଧାମକୁ ପଠାଇ ଦେଇଛନ୍ତି, ଗୋଲକ ଧାମକୁ ପଠାଇ ଦେଇଛନ୍ତି। ରାଧାରାଣୀ, ନନ୍ଦ ମହାରାଜ ଏମାନେ ସମସ୍ତଙ୍କୁ ଗୋଲକ କ'ଣ ବିମାନରେ ଗୋଲକ ଧାମକୁ ପଠାଇ ଦେଇଛନ୍ତି। ତେଣୁ ତା ପରଦିନ ଦେଖିଲା ବେଳକୁ ବୃନ୍ଦାବନରେ କେହି ନାହାନ୍ତି ବୃନ୍ଦାବନରେ। ଏ ଲୀଳାଟି ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଏଇଟାକୁ ସେଇଥିପାଇଁ କହିଲେ ନାହିଁ। ସୁଖଦେବ ଗୋସ୍ୱାମୀ ଯଦି ଜାଣିଥିଲେ କଥା, କିନ୍ତୁ ସେ କହିଲେ ନାହିଁ, କାହିଁକି ନା ପରକ୍ଷିତ ମହାରାଜଙ୍କର ମନ ଦୁଃଖ ହେବ, ସେଇଥିପାଇଁ ସେ କହିଲେ ନାହିଁ। ତେଣୁ ଆଜି ଏଠି ବୃନ୍ଦାବନରେ ବୃନ୍ଦାବନବାସୀମାନେ ଏଇଠି ପଚାରୁଛନ୍ତି, ସର୍ବେ କୁଶଳ ମହାସତେ, କୁଶଳ ତ ରଚନ୍ତ କଚିତ ସ୍ମରଥ ନୋ ରାମ, ହେ ରାମ, 2 ଥର ଶବ୍ଦ ବ୍ୟବହାର କରାଯାଇଛି, ଏ ରାମ ଶବ୍ଦ ଏଭଳି ଆନନ୍ଦ ପ୍ରଦାନ କରୁଛନ୍ତି, ତେଣୁ ଉଚ୍ଚାରଣ ନ କରି ସେ ରହିପାରୁନାହାନ୍ତି, ରାମ ଶବ୍ଦ ଉଚ୍ଚାରଣ କରୁଛନ୍ତି। ମହାପ୍ରଭୁଙ୍କ ଲୀଳାରେ ସେ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ ଆସିଥିଲେ ତ ଭଗବାନଙ୍କ ନାମକୁ ପ୍ରଚାର କରିବା ପାଇଁ, ସେ ଗୋଟେ ଲୀଳା କରିଥିଲେ, ଭଗବାନ ଯେତେବେଳେ ଭଗବାନଙ୍କ ମହାମନ୍ତ୍ର ସେ ପ୍ରଚାର କରିଥିଲେ, ମହାମନ୍ତ୍ର ପିତରୁ ବୋଲି କୁହାଯାଏ, ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଏ ଗୋଟେ ଲୀଳା କରିଥିଲେ। ଭଗବାନ ଯେତେବେଳେ ଯାଉଛନ୍ତି ପାଇଖାନାକୁ ଯାଉଛନ୍ତି, ସେତେବେଳେ ସେ ଜୁହାକୁ ହାତରେ ଧରିକି ଯାଉଛନ୍ତି, ଏଇଟାକୁ ଜଣେ ଛୋଟ ପିଲା ଜଣେ ସେ ଭଗବାନଙ୍କର ସେ ତାଙ୍କର ସେଇ ପାର୍ଶ୍ୱ ଯାଇଥିଲେ ତାଙ୍କ ସହିତ ରହୁଥିଲେ, ସେ ପଚାରିଲେ ଆପଣ କାହିଁକି ଏଇଭଳି ଭାବରେ ଜୁହାକୁ ହାତରେ ଧରିକି ଯାଉଛନ୍ତି ପାଇଖାନାକୁ। ପାଇଖାନା ତାଙ୍କ ବାଥରୁମ୍ ଥିଲା ତାହା ନୁହଁ, ସବୁ ବାହାରକୁ ଯାଉଥିଲେ, ସବୁ ପଦାକୁ ଯାଉଥିଲେ। ସିଏ କହିଲେ, ମହାପ୍ରଭୁ କହିଲେ ଯେ ମୋର ଜୁହାରେ ସବୁବେଳେ ଭଗବାନଙ୍କ ନାମ ଉଚ୍ଚାରିତ ହେଉଛି, ତେଣୁ ଇଏ ଅପବିତ୍ର ସ୍ଥାନକୁ ଯାଇକରି ଭଗବାନଙ୍କ ନାମ କ'ଣ ଉଚ୍ଚାରଣ କରିବି, ସେଥିପାଇଁ ମୁଁ ଜୁହାକୁ ଧରିଛି ହାତରେ ଧରିକି ଯାଉଛି ନା। ସେହି ସମୟରେ ଯଦି ଜଣଙ୍କର ମୃତ୍ୟୁ ହୋଇଯିବ ତାହେଲେ କ'ଣ ହେବ, ଏଇଭଳି ଆମକୁ ଶିକ୍ଷା ଦେଉଛନ୍ତି। ଭଗବାନଙ୍କ ନାମ ହେଉଛି ଏଭଳି ଭାବରେ ସବୁ ସମୟରେ, କି ଭୋଜନେ କି ଶୟନେ କିବା ଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବଲହବଦନେ, ସବୁ ସମୟରେ ତତ୍ରାର୍ପିତା ନିୟମିତ ସ୍ମରଣୀୟ କାଳ, ଭଗବାନ ନାମ ଏଭଳି କୃପା ରହିଛି। ନାମ ନାମ କାରୀ ବୋଧା ନିଜ ସର୍ବଶକ୍ତି ତତ୍ରାର୍ପିତା ନିୟମିତ ସ୍ମରଣୀୟ କାଳ, ଭଗବାନ ନାମରେ ଭଗବାନଙ୍କ ସବୁ ଶକ୍ତି ରହିଛି। ଭଗବାନ କଥା ଯେଉଁ କୁହାଯାଉଛି ଏଠି ଭଗବାନ ବିଦ୍ୟମାନ ରହିଛନ୍ତି, ତେଣୁ ସେଇ ଭଗବାନଙ୍କ ନାମ ନେବା ପାଇଁ କୌଣସି ନିୟମ, କୌଣସି କାଳ, କୌଣସି ଏସବୁ ରଖାଯାଇ ନାହିଁ। ଯେକୌଣସି ସମୟରେ ଜଣେ ଭଗବାନ ନାମ ନେଇପାରିବ, ଖାଇତେ ଶୋଇତେ ସବୁ ସମୟରେ, ତେଣୁ ଏ ଶିକ୍ଷା ଦେଲେ ସବୁବେଳେ ନାମ ନେଇ ଆସୁଛି। ଏ ହନୁମାନଙ୍କ ବିଷୟରେ ଗୋଟେ କଥା ରହିଛି, ହନୁମାନଜୀଙ୍କର ରାମାୟଣରେ ବର୍ଣ୍ଣନା କରାଯାଇଛି, ହନୁମାନଜୀ ଗୋଟେ ଥର ଦେଖୁଥିଲେ କ'ଣ ସବୁ କିଭଳି ଭାବରେ ଲୋକମାନେ ରାମଜୀଙ୍କର କିଭଳି ପୂଜା କରୁଛନ୍ତି ବା ରାମଜୀଙ୍କର କିଭଳି ଭାବରେ ସେମାନେ ଭକ୍ତ ଏଇଭଳି ଚିନ୍ତା କରୁଥିଲେ। ଗୋଟେ ବ୍ୟକ୍ତିକୁ ଦେଖିଲେ ସେଠି ରାମ ରାମ ଶବ୍ଦ ଆସୁଛି, ରାମ ରାମ ଶବ୍ଦ ଆସୁଛି, ସେ ଘର ଭିତରୁ ଗଲେ କେଉଁଠୁ ସବୁ ଆସୁଛି ଦେଖିଲେ, କେଉଁ ଘରେ ତାକୁ ଦେଖିପାରିଲେ ନାହିଁ, ଦେଖିଲା ବେଳକୁ ସେ ବାଥରୁମ୍ରେ ରାମ ରାମ ଶବ୍ଦ ନେଉଛି ସିଏ ବାଥରୁମ୍ରେ। ତେଣୁ ସେ ଯେତେବେଳେ ବାଥରୁମ୍ ବାହାରିଲେ, ହନୁମାନ କ'ଣ କଲେ ନା ତାଙ୍କୁ ଗୋଟେ ମୁତ ମାରିଲେ, ମୁତ ମାରିଲେ ସେ ବେହୋସ ହେଇଗଲେ। ହନୁମାନଜୀ ଅପରିତ ତାଙ୍କର ଶକ୍ତି ରହିଛି, ତେଣୁ ଯେତେବେଳେ ସେ ଆସିକରି ଦେଖିଲେ ଭଗବାନ ରାମଚନ୍ଦ୍ରଙ୍କର, ସେ ଯେଉଁ ସେ ବ୍ୟକ୍ତିକୁ ଯେଉଁଠି ମୁତ ମାରିଥିଲେ ସେ ରାମଙ୍କର ସେଇଠି ଗୋଟେ ଚିହ୍ନ ହେଇଯାଇଛି, କ୍ଷତ ଚିହ୍ନ ହେଇଯାଇଛି। ତେଣୁ ହନୁମାନ ପଚାରିଲେ ଆପଣଙ୍କର ଏଠି କାହିଁ କ୍ଷତ ଚିହ୍ନ ହେଇଛି, ନା ମୋତେ ଜଣେ ଏଇଠି ଇଏ କରିଥିଲା ମୋତେ କ'ଣ ପ୍ରହାର କରିଛି, ନା କିଏ ସିଏ ଆପଣ ପ୍ରହାର କଲା, ନା ସିଏ ହେଉଛି ତମେ, ତମେ ପ୍ରହାର କଲ, ମୁଁ ପ୍ରହାର କଲି ନା, ହଁ ସେ ଯେଉଁ ବ୍ୟକ୍ତି ରହିଥିଲେ ବାଥରୁମ୍ରେ ତାକୁ ତ ପ୍ରହାର କଲ, ସିଏ ମୁଁ ସେ ପ୍ରହାର ମୋ ପାଖରେ ବାଜିଲା। ତେଣୁ ଭଗବାନଙ୍କ ନାମ ନେବା ପାଇଁ ଯେକୌଣସି ସ୍ଥାନରେ ନେଇପାରିବ ଭଗବାନଙ୍କ ନାମ, ଭଗବାନ ଏଇଟା ଆଜି ନିଜେ ଶିକ୍ଷା ଦେଇକି ପ୍ରଚାର ଶିକ୍ଷା କହିଛନ୍ତି, ଆମକୁ ଶିକ୍ଷା ଦେଇଛନ୍ତି। ତେଣୁ ଭଗବାନ କଥା ଯେଉଁଠି ହେଉଛି, ଭଗବାନଙ୍କ ନାମ ଯେଉଁଠି ରହୁଛି, ଭଗବାନଙ୍କର ବିଷୟରେ ଧ୍ୟାନ ହେଉଛି, ସେ ଭଗବାନ ସେଠି ଉପସ୍ଥିତ ରହିଛନ୍ତି। ଏ ଗୋଟେ ଶ୍ଳୋକ ଅଛନ୍ତି, ଭଗବାନ କହୁଛନ୍ତି, ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟ ନଚ ମଦ୍ଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ ଭଗବାନ ବୈକୁଣ୍ଠରେ ନଥାନ୍ତି ବା ଯୋଗୀମାନଙ୍କ ହୃଦୟରେ ନଥାନ୍ତି, ଯେଉଁଠି ଭଗବାନଙ୍କର ଭକ୍ତମାନେ ଭଗବାନ କଥା କୁହନ୍ତି ଭଗବାନ ସେଇଠି ରୁହନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ କଚିତ୍ ସ୍ମରତ ନୋ ରାମ, ହେ ଏଇଭଳି ଭାବରେ ଦୁଇଥର କହିଲେ ଆମମାନଙ୍କୁ ସେ ସ୍ମରଣ କରୁଛନ୍ତି କି ସେମାନେ ସବୁ, କଚିତ୍ ସ୍ମରତ ନୋ ରାମ ଜୁୟଂ ଦାର ସୁତାନ୍ୱିତା। ସେମାନେ କହିଲେ ଏଇ ବଳରାମ ଏବଂ କୃଷ୍ଣ ଦୁଇ ଜଣଙ୍କୁ ବୁଝାଯାଉଛି, ଦୁଇ ବଚନକୁ ଜୁୟଂ ବୋଲି କୁହାଯାଉଛି। ଜୁୟଂ ତମେ ଦୁଇ ଜଣ ଆମ ବିଷୟରେ ଚିନ୍ତା କାରଣ ଦାର ସୁତାନ୍ୱିତା, ସେମାନେ ବିବାହ କରିଛନ୍ତି। ଭଗବାନ ବଳରାମଙ୍କର ବିବାହ ଦଶମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିନାହାନ୍ତି, ନବମ ସ୍କନ୍ଧରେ ଏଇ ବଂଶ ପରମ୍ପରା କହିଲା ବେଳେ ବର୍ଣ୍ଣନା କରିଦେଇଛନ୍ତି, ସେ ଯେଉଁ ରେବତୀଙ୍କୁ ବିବାହ କରିଥିଲେ ଏବଂ ତାହା ତାଙ୍କ ପୁତ୍ରମାନଙ୍କ ବିଷୟରେ ବର୍ଣ୍ଣନା କରେ। କାରଣ ଆମେ କହିଛେ ଏଇଟା ଭଗବାନଙ୍କ ଲୀଳା କୃଷ୍ଣଙ୍କ ଲୀଳା ବର୍ଣ୍ଣନାରେ ଏଭଳି ଭାବରେ ସେ ଇଏ ହେଇଯାଇଥିଲେ, ମୋହିତ ହେଇଯାଇଥିଲେ, ବଳରାମଙ୍କ ଲୀଳାକୁ ବସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି। ଏ ଦଶମ ସ୍କନ୍ଧ ଷଷ୍ଠୀ ଅଧ୍ୟାୟରେ ପରୀକ୍ଷିତ ମହାରାଜ ସେ ପ୍ରଶ୍ନଟି ପଚାରିବେ, ବଳରାମ ବିଷୟରେ ମୋତେ କିଛି କୁହନ୍ତୁ, ଏସବୁ ଆସିବ। ତେଣୁ ଜୁୟଂ ତମେ ଏବଂ କୃଷ୍ଣ ଦାର ସୂତାନ୍ୱିତ, ତମର ପତ୍ନୀ ଗ୍ରହଣ କରିଛ, ତମର ପୁତ୍ରମାନେ ସବୁ ରହିଛନ୍ତି, ଭଗବାନ କୃଷ୍ଣଙ୍କର ଦଶ ଦଶଟି ପୁତ୍ର ଏବଂ ଗୋଟିଏ ଗୋଟିଏ କନ୍ୟା ପ୍ରତି ସ୍ତ୍ରୀଙ୍କ ଗର୍ଭରୁ ଆସିଥିଲେ, ଏବଂ ସେ ପୁତ୍ରମାନଙ୍କର ମଧ୍ୟ ଦଶ ଦଶଟି ପୁତ୍ର ଏବଂ ଗୋଟିଏ ଗୋଟିଏ କନ୍ୟା ଏଭଳି ଭାବରେ ହେଇଥିଲେ, ଏସବୁ ଭାଗବତରେ ବର୍ଣ୍ଣନା କରାଯାଇଛି, କିନ୍ତୁ ବଳରାମଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ଯାହା ହଉ, ସେମାନେ ମଧ୍ୟ ବଳରାମ ମଧ୍ୟ ସ୍ତ୍ରୀ ଗ୍ରହଣ କରି ତାଙ୍କର ମଧ୍ୟ ସନ୍ତାନ ସନ୍ତତି ସବୁ ରହିଛନ୍ତି। ତେଣୁ ଏଠି ସେ କହୁଛନ୍ତି ଜୁୟଂ ଦାର ସୁତାନ୍ୱିତ, ପୁତ୍ର ପରିବାର ସହିତ ପତ୍ନୀଙ୍କ ସହିତ ଆମ କଥା ସ୍ମରଣ ଆସେ, ଆମ କଥା ସ୍ମରଣ ଆସେ, ଏଇଭଳି ଭାବରେ କହୁ ବଳରାମ ତାଙ୍କୁ ଉତ୍ତର ଦେବେ। ତେଣୁ ଏ ଶ୍ଳୋକର ଭାଷ୍ୟରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଏଇଟାକୁ ଏ ଯେଉଁ ପ୍ରଥମ ଯେଉଁ କହିଲେ କଚିନ ସ୍ମରଥ, ଏଇଟାକୁ ଯେଉଁମାନେ ବୃଦ୍ଧ ସ୍ତର ବା ବାତ୍ସଳ ଭାବରେ ରହିଛନ୍ତି ସେମାନେ କହୁଛନ୍ତି, ଆଉ ସେକେଣ୍ଡଟା ଯେଉଁ କୁହାଯାଉଛି ଭଗବାନ ସମବୟସ୍କ ସେମାନେ ଏଇଟା କହୁଛନ୍ତି କଚିତ୍ ସ୍ମରଥ ନ। ସେମାନେ ରାମ କହିଲେ ଇଏ ମଧ୍ୟ ରାମ କହୁଛନ୍ତି, ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କର ଭାଷ୍ୟରେ କହିଛନ୍ତି। ଏବଂ ସନାତନ ଗୋସ୍ୱାମୀ କହୁଛନ୍ତି ନୋ କହିଲେ ଅସ୍ମାକଂ ବାନ୍ଧବା ଯାଦବା ରାମ, ଆମର ବନ୍ଧୁମାନେ ସେମାନେ ସବୁ ଯାଦବମାନେ ଆମର ବନ୍ଧୁ ବନ୍ଧୁ ହେବେ, ଯଦୁ ଯଦୁବଂଶରେ ସବୁ ଆସୁଛନ୍ତି ଏମାନେ ସବୁ, ଏ ବନ୍ଧୁ ବର୍ଗ ରମଣ ବନ୍ଧୁବର୍ଗ ରାମ କହିବାର ଉଦ୍ଦେଶ୍ୟ ହେଉଛି ସନାତନ ଗୋସ୍ୱାମୀ କହୁଛନ୍ତି ତୁମେ ବନ୍ଧୁମାନଙ୍କ ସହିତ ରମଣ କରୁଛ, ଆନନ୍ଦରେ ରହିଛ, ବନ୍ଧୁବର୍ଗ ରମଣ ଇତି ତସ୍ୟ ବନ୍ଧୁ ବାତ୍ସଲ୍ୟେନ ପୁନରପି ତଥୈବ ସମ୍ବୋଧନମ୍। ଅନ୍ୟମାନେ ଯେଉଁମାନେ ପ୍ରଥମେ କହିଥିଲେ ସେଇଟା ବାତ୍ସଲ୍ୟ ଭାବରେ ଯେଉଁମାନେ ସମ୍ବନ୍ଧିତ ହୋଇଥିଲେ ସେମାନେ ରାମ କହିଥିଲେ, ରାମ କହିଲେ କହିଲେ ଅର୍ଥ ହେଉଛି କ'ଣ, ତାଙ୍କର ଭାବ ହେଉଛି ବନ୍ଧୁବର୍ଗ ରମଣ, ବନ୍ଧୁବର୍ଗକୁ ସେ ଆନନ୍ଦ ପ୍ରଦାନ କରନ୍ତି, ଭଗବାନଙ୍କୁ ସେ ଆନନ୍ଦ ଘନ। ଏବଂ ପରେ ଯେଉଁମାନେ କହିଲେ ସେମାନେ ମଧ୍ୟ ସେଇଭଳି ଭାବରେ ଦୁଇଥର ସମ୍ବୋଧନ କରାଯାଇଛି ରାମ ଶବ୍ଦ। ଜୁୟମ୍ ଇତି ଶ୍ରୀକୃଷ୍ଣ ଅପେକ୍ଷା ସାକ୍ଷାତ ତତ୍ ଅନୁକ୍ତି, ଜୁୟଂ କୃଷ୍ଣଙ୍କର ନାମ ନେଲେ ନାହିଁ କାହିଁକି ନା ଯେହେତୁ ସେ ଆସିନାହାନ୍ତି, ତାଙ୍କ ପ୍ରତି ତାଙ୍କର ଇଏ ପ୍ରେମ କ'ଣ ପ୍ରେମ ତାଙ୍କ ଉପରେ କ୍ରୋଧ ପ୍ରେମ କ୍ରୋଧ ପ୍ରେମର କ୍ରୋଧ କରୁଛନ୍ତି, ସାକ୍ଷାତ ତାଙ୍କ ନାମ ନେଉନାହାନ୍ତି ସେଇଥିପାଇଁ। ଅନାଗମନେନ ତସ୍ୟ ବିସ୍ମରଣ ସଂକୟା ତତ୍ ଉଚ୍ଚାରଣ ଅସକ୍ତେ, ଉଚ୍ଚାରଣ କରିପାରୁନାହାନ୍ତି କୃଷ୍ଣଙ୍କର ନାମ, ଯଦିଓ ଚାହୁଁଛନ୍ତି କୃଷ୍ଣଙ୍କର ନାମ ନେବା ପାଇଁ କିନ୍ତୁ ଉଚ୍ଚାରଣ କରିପାରୁନାହାନ୍ତି, କାହିଁକି ନା ସେମାନେ ଭାବୁଛନ୍ତି ଇଏ ଆସିଲେ ନାହିଁ, ତେଣୁ ସେ ଆସିବେ ନାହିଁ, ସେ ଆମକୁ ଭୁଲି ଯାଇଛନ୍ତି, ଏଇଭଳି ଚିନ୍ତା କରିକିରି କୃଷ୍ଣଙ୍କର ନାମ ନେଇପାରୁନାହାନ୍ତି। ଏବଂ ଦ୍ୱୟୋ ଭ୍ରାତୃ ତୟୋ ବିବାହ ତତ୍ରାପି ପୁତ୍ରାଦି ଉତ୍ପତ୍ତେ ଅନନ୍ତରଂ ଏବ ଅଶ୍ୟ ତତ୍ର ଆଗମନ ଜ୍ଞେୟମ୍। ତେଣୁ ବଳଦେବ କେବେ ଆସିଲେ ସେଇଟା ସଠିକ୍ ଭାବରେ କୁହାଯାଏ ନାହିଁ, କିନ୍ତୁ ଏଇଥିରୁ ଜଣାପଡ଼ୁଛି ଯେ ଭଗବାନ ଯେତେବେଳେ ବିବାହ କରିସାରିଥିଲେ, ତାଙ୍କର ପୁତ୍ର କନ୍ୟା ସବୁ ହୋଇସାରିଥିଲେ, ତାହାପରେ ସେ ଆସିଥିଲେ। ଏଇଥିରୁ ଜ୍ଞେୟମ୍ ସନାତନ ଗୋସ୍ୱାମୀ କହୁଛି, ଏଇଥିରୁ ଆମେ ଜାଣିବା ଏଭଳି ଭାବରେ ଆସିଥିଲେ ବଳରାମ ଆସିଥିଲେ। କୃଷ୍ଣ ତ ପରେ ଆସିବେ ଆଉ। ତେଣୁ ଆମର ସମୟ ହୋଇଯାଇଛି, ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା।